ବ୍ରହ୍ମାଣ୍ଡ ଶ୍ରବଣ କରୁଥିଲେ।
କିଭଳି ଇନ୍ଦ୍ର ଦେବରାଜ ଇନ୍ଦ୍ରଙ୍କର ଅନ୍ତର ଭିତରେ ଲୀଳାଶକ୍ତି ପ୍ରେରଣାର ହେଉ ବା ଭଗବାନଙ୍କ ଇଚ୍ଛାରେ ହେଉ, ଆମମାନଙ୍କ ଶିକ୍ଷା ପାଇଁ ତାଙ୍କର ଅନ୍ତର ଭିତରେ ଯେଉଁ ପୂଜ୍ୟତ୍ୱ ଭାବନା, ଯେଉଁ ମଦତା ସୃଷ୍ଟି ହେଇଛି ପଦବୀ ଯୋଗୁଁ, ଭଗବାନ କୃଷ୍ଣ ବୁଝିପାରୁଛନ୍ତି ମୋ ପାଇଁ ହିଁ ଇନ୍ଦ୍ରଙ୍କର ଏ ଯେଉଁ କ୍ରୋଧ ଆବିଷ୍ଟ ମନୋଭାବ ଆସିଛି ବ୍ରଜବାସୀମାନଙ୍କ ପାଇଁ, ମୋ ପାଇଁ, କାରଣ ମୁଁ ହିଁ ବନ୍ଦ କରିଛି। କୃଷ୍ଣ ହିଁ ଅନୁମନ୍ତା, ଜୀବକୁ ଦୁଃଖ କେହି ଦେଇପାରିବେନି, ଜୀବକୁ ସୁଖ ବା ଦୁଃଖ ଦୁଇଟା ଯାକ ଜୀବର କର୍ମଫଳ ଠାରୁ, ବିଶେଷ କରି ଭକ୍ତକୁ, ଭକ୍ତର କର୍ମଫଳ ଠାରୁ ବି ଆଉ ଗୋଟେ ବସ୍ତୁ ରହିଛି। ଭକ୍ତ ଯଦି ହରିନାମ କରି, ତୁଳସୀ ମାଳ ଧାରଣ କରି, ତିଲକ ଧାରଣ କରି, ସେ ଯଦି ପୁରା କର୍ମକୁ ବିଶ୍ୱାସ କରୁଛି, କର୍ମର ଫଳକୁ ବିଶ୍ୱାସ କରୁଛି, ତାହେଲେ ସେ କନିଷ୍ଠ ସ୍ତରରେ ଅଛି, ଭକ୍ତି ଆଭାସ ସ୍ତରରେ ଅଛି। ସର୍ବସମର୍ଥ ଭଗବାନ ନାମ ପ୍ରଭୁ ସର୍ବସମର୍ଥ ଗୁରୁ ବୈଷ୍ଣବ, ତାଙ୍କର ମଧ୍ୟ ଶକ୍ତି ଅଛି କର୍ମଫଳକୁ ଧ୍ୱଂସ କରିବାର। ଯଦି ଜଣଙ୍କର ବିଶ୍ୱାସ ଆସୁନି କର୍ମକୁ ସେ ମହାନ ବୋଲି ଜ୍ଞାନ କରୁଛି, ତାହେଲେ ସେ ହରିନାମ ଯୋଉଟା ଯେଉଁ ହରିନାମ କରୁଛି, ତାହେଲେ ସେ ହରିନାମ ପ୍ରଭୁ କେମିତି ଫଳ ଦେବେ? ସେ ତ କର୍ମକୁ ବିଶ୍ୱାସ କରୁଛି। ମୁଁ ବହୁତ ଖଟିଲେ ମୋତେ ପଇସା ମିଳିବ, ମୋର ମୁଁ କିଛି ଯୋଜନା କଲେ ମୋତେ ସୁଖ ମିଳିବ, କିମ୍ବା ମୋର କର୍ମ ଖରାପ ଅଛି ମୋତେ କେହି ଭଲ ଫଳ ଦେଇପାରିବେ, ସେ ତ ବିଶ୍ୱାସ କରୁନି। ତାର ହରିନାମ ତାର ଭକ୍ତିର କ'ଣ ମୂଲ୍ୟ ରହିଲା? ଆମର ସୁଖ ଦୁଃଖଟା ଭଗବାନ କୃଷ୍ଣଙ୍କର ହାତରେ, ଗୁରୁ ବୈଷ୍ଣବଙ୍କର ହାତରେ, ତାଙ୍କର ଇଚ୍ଛାରେ ସଂଗଠିତ ହେଉଛି। ଭକ୍ତିବର ଠାକୁର ସେଟା ଶରଣାଗତି ଭଜନ ସେଟା ଲେଖିଲେ ନା, ତୁମାର ଇଚ୍ଛା ଜୀବର ଜନ୍ମ ମରଣ, ସମୃଦ୍ଧି ନିପାତ ଦୁଃଖ ସୁଖ ସଂଗଠନ। ମହାଜନ ମାନେ କେବଳ ଶାସ୍ତ୍ର ବହୁତ ଲୋକ ଜାଣନ୍ତି, ଜ୍ଞାନର ଯାହା କୁହନ୍ତି ପରିଭାଷା ବା ଜ୍ଞାନକୁ ବହୁ ଲୋକ ବହୁ ଭାବରେ ସେ ଜ୍ଞାନକୁ ବିତରଣ କରିପାରିବେ, କିନ୍ତୁ ମହାଜନ ମାନେ ହିଁ କେବଳ, ଆଉ ମହାଜନଙ୍କର କୃପାସିକ୍ତ ବ୍ୟକ୍ତିମାନେ ହିଁ କେବଳ ଶାସ୍ତ୍ରର ରହସ୍ୟ ଯୋଉଟା ରହିଛି, ଯାହାକୁ ଇଂଲିଶରେ ଆମେ କି ପଏଣ୍ଟ ବୋଲି କହୁଛେ, ତାକୁ କେବଳ ଜଣା। ଜଣେ ଶରଣାଗତ ଭକ୍ତ ଯିଏ ଭଗବାନଙ୍କର ଶରଣାଗତ ହେଉଛି, ସେ ଜାଣିବା ଦରକାର ଯେ ସୁଖ ଦୁଃଖ ଭକ୍ତମାନଙ୍କୁ ସେ ତା ରଚନା, ଜନ୍ମ ମରଣ, ସମୃଦ୍ଧି, ସମୃଦ୍ଧି ଯାଉଛି, ସମୃଦ୍ଧି ଅର୍ଥ ବୃଦ୍ଧି ଯାଉଛି, ନିପାତ ଯାହା ନଷ୍ଟ ହେଉଛି, ଦୁଃଖ ସୁଖ ସବୁ ଆପଣଙ୍କ ଇଚ୍ଛା ହେଉଛି। ଜଣେ ଭକ୍ତ ଏତେ କର୍ମଫଳକୁ ବିଶ୍ୱାସ କରିବା ଉଚିତ ନାହିଁ, ସେ ଯଦି କର୍ମଫଳକୁ ପୂର୍ଣ୍ଣ ବିଶ୍ୱାସ କରୁ, ତାହେଲେ କୃଷ୍ଣଙ୍କ ଉପରେ ତାର ଆଉ ଭକ୍ତି କରିବା ପାଇଁ ତାର ସ୍ପୃହା ବି ଆସିବନି, ମୋ କର୍ମ ତ ଖରାପ ଅଛି ମୁଁ ଆଉ କ'ଣ କରିବି। ଭକ୍ତି କରିବା ପାଇଁ ତାର ସ୍ପୃହା ଆସିବନି, ଉତ୍ସାହ ଆସିବନି। ଭଗବାନ ସର୍ବସମର୍ଥ, ଗୁରୁ ବୈଷ୍ଣବ ଶୁଦ୍ଧ ଭକ୍ତ ପରମ୍ପରା ଆଚାର୍ଯ୍ୟମାନେ ଶକ୍ତି ସମ୍ପନ୍ନ, ସେମାନେ ଭଗବତ ଶକ୍ତି ସମ୍ପନ୍ନ, ତାଙ୍କ ପାଖରେ ତାଙ୍କର ଚରଣ ତଳେ ପ୍ରାର୍ଥନା, ତାଙ୍କର ଆନୁଗତ୍ୟ ସ୍ୱୀକାର। ଜଣେ ମାନସିକ ସ୍ତରରେ କିଭଳି ପ୍ରସ୍ତୁତିରେ ଅଛି ସେଟା ଭଗବାନ ପରମାତ୍ମା ଜାଣନ୍ତି ନା, ଅନୁଷ୍ଠାନ କ'ଣ କରୁଛି ବଡ଼ ଜିନିଷ ନାହିଁ, ଅନୁଷ୍ଠାନରେ ସେ କ'ଣ ଭକ୍ତିର ଯେଉଁ ଅନୁଷ୍ଠାନ କରୁଛି, ସାଧନ ଭୋଜନ କରୁଛି, ସେଟା ବଡ଼ ଜିନିଷ ନାହିଁ। ଅନୁଷ୍ଠାନ ଫଳ ଦେବା ଆନ୍ତରିକ ଯେଉଁ ଭାବନାଟା, ଆନ୍ତରିକ ଭାବନାଟା ଶୁଦ୍ଧ ନାହିଁ, ବହୁତ ଅନୁଷ୍ଠାନ କଲେ କ'ଣ ହବ? ମୁଁ ଦେଖିଛି, ସମାଲୋଚନା ନୁହେଁ, ମୁଁ ଦେଖିଛି ସେ ଭଗବାନଙ୍କର ଏତେ ନାମ କରନ୍ତି, ଶୋଇଲା ବେଳେ ବି ନାମ କରନ୍ତି, ସେସବୁ ସେ ପାଗଳା ହେଲେ, ବ୍ରହ୍ମଚାରୀ ଥିଲେ ପାଗଳା ହେଲେ, ସବୁବେଳେ ଦିନ ରାତି ତାଙ୍କ ମୁଖରୁ ନାମ ବାହାରିଥିବ। ତ ଜଣେ ଯଦି ବିଚାର କରିବାର କି ତ ଓଲଟା ହେଇଗଲା, ସେ ଭୁବନେଶ୍ୱର ରହୁଥିଲେ, ଶେଷରେ ଶୁଣିବାକୁ ତାକୁ ମିଳୁଛି ସେ ଆତ୍ମହତ୍ୟା ବି କରିଦେଲେ, ନାମ ସବୁବେଳେ ଭାବୁଛି ମୁଖରୁ, ମୁଖ ତ ସବୁବେଳେ ହରିକୃଷ୍ଣ ହରିକୃଷ୍ଣ କହୁଛନ୍ତି, ଆନ୍ତରିକ ଭାବଟା ଅନ୍ତର ଭାବଟା ଶୁଦ୍ଧ ନାହିଁ ନା। ଗୁରୁ ବୈଷ୍ଣବଙ୍କୁ ମର୍ତ୍ତ୍ୟ ବୁଦ୍ଧି କରୁଛନ୍ତି, ପ୍ରକୃତ ଦୃଷ୍ଟିରେ ଦର୍ଶନ କରୁଛନ୍ତି, ମୁଖରେ ନାମ କାହିଁ କରୁଛନ୍ତି? ଭୟାଳୁ ଲୋକ ବି ନାମ କରିନି, ଅନାଶ୍ରିତ ଲୋକ ବି ନାମ କରୁଛି, ନାମ ପ୍ରଭୁ ଯେ ସର୍ବସମର୍ଥ, ଏଇଟା ତାଙ୍କର ବିଶ୍ୱାସ ନାହିଁ। ଅସହାୟ ଭାବରେ କଣ କିଏ କେଉଁ ଉଦ୍ଦେଶ୍ୟରେ କରୁଛି, କେବଳ ଏଇ ସାଧନ ଭଜନର ପ୍ରାଣ ଯୋଉ ରହିଲା ଆନ୍ତରିକ ଶୁଦ୍ଧି, ଆନ୍ତରିକ ଅନ୍ତର ଶୁଦ୍ଧତା କେତେ ରହିଛି, ଆନ୍ତରିକ ମନୋଭାବ କେମିତି ରହିଛି, ସେଇଟା ସାଧନ ଭଜନର ପ୍ରାଣ। ତୁମେ କେତେ ମାଳା ଜପ କରୁଛ, କିଭଳି ସେବା କରୁଛ, କେତେ କଣ କରୁଛ, କେତେ ପ୍ରଚାର କରୁଛ, ଇଏ ତ ଠିକ ରହିଛି। ତାର ଫଳଟା ହଉଛି ଅନ୍ତରର ଶୁଦ୍ଧତା ବା ଅନ୍ତରର ଶୁଦ୍ଧ ଭାବନାଟା କିଭଳି ରହିଛି, ସେ ହିସାବରେ ଫଳ ମିଳିବ। କାରଣ କୃଷ୍ଣ ତ ପରମାତ୍ମା ନା, ସେ ହୃଦୟ ଭିତରେ ରହିଛନ୍ତି। ଜଣେ ଫୁଲମାଳ ଗୁନ୍ଥୁ, ଜଣେ ରୋଷେଇ କରୁ, ଜଣେ ପୂଜାରୀ କାମ କରୁ, ଜଣେ ପ୍ରଚାର କରୁ, ସେ କାହିଁକି କରୁଛି, ତାର ଅନ୍ତର ମନୋଭାବଟାକୁ କୃଷ୍ଣ ହିଁ ଜାଣନ୍ତି। ଆଉ ଏତେ ଆନ୍ତରିକ ଭାବ ଭାବନା ସହିତ ବା ମନୋଭାବ, ଯାହାକୁ ଓଡ଼ିଆରେ ଆମେ ଗୋଟେ କୁହନ୍ତି ମନୋଭାବ, ମନୋଭାବ ସହିତ ସାଧନ ଭଜନ ସହିତ ଏ ଅନ୍ତର ମନୋଭାବ ଯୋଉ ରହିଛି ତାର ପୁରା ସଂଯୁକ୍ତ ବା ତାଙ୍କର ସମ୍ବନ୍ଧଟା ଏତେ ଘନିଷ୍ଠ, ଅନ୍ତର ଭାବନାଟା ଯଦି ଶୁଦ୍ଧ ନ ରହିଲା ସାଧନ ଭଜନ ଗୋଟେ ପ୍ରାଣହୀନ ହେଇଯିବ, ଶକ୍ତି ସମ୍ପନ୍ନ ହବନି। ସେଥିପାଇଁ ଅନ୍ତର ଶୁଦ୍ଧତା ଯାହାକୁ କୁହାଯାଏ ପ୍ୟୁରିଟି, ଯୋଉ ଶୁଦ୍ଧ ଭାବନା, ଏଇଟାକୁ ହିଁ ଭଗବାନ ସ୍ୱୀକାର କରନ୍ତି। ସ୍ୱଳ୍ପ ସାଧନରେ ବହୁ ଭକ୍ତ ବି ଉଦ୍ଧାର ପାଇଛନ୍ତି, ଆଉ ବହୁ ସାଧନରେ ବହୁ ସାଧନ କରିଛନ୍ତି, ବହୁ ଭକ୍ତ ବି ସେ ରହିଯାଇଛନ୍ତି ପତିତ ଅବସ୍ଥାରେ। ସାଧାରଣରେ ଜଣାପଡ଼ୁ ସାଧାରଣ ବହୁତ କିଛି କରୁଛନ୍ତି, କିନ୍ତୁ ଆନ୍ତରିକ ଯୋଉ ବିଶ୍ୱାସ ଗୁରୁ ବୈଷ୍ଣବ ହରିନାମ ଏଇଟା ନାହିଁ। ଏ କଥାରେ ପଡ଼ିଥିଲା ଯେ କର୍ମଫଳକୁ ଭଗବାନ ପରିବର୍ତ୍ତନ କରିପାରିବେ, କୌଣସି ବସ୍ତୁକୁ ଅସମ୍ଭବ ବସ୍ତୁକୁ ଭଗବାନ ସମ୍ଭବ କରିପାରିବେ। ଯଦି ଜଣେ ସାଧକର ବା ଜଣେ ଭକ୍ତର ଏଇ ବିଶ୍ୱାସଟା ନାହିଁ ବା ଏଇ ବିଶ୍ୱାସଟା ତାର ପୂର୍ଣ୍ଣ ଭାବରେ ନାହିଁ, ସେ ଭକ୍ତିର, କାରଣ ଆମେ ଭକ୍ତିକୁ ଆସିଛେ କାହିଁକି, ଆମେ କିଛି ବଦଳାଇବା ପାଇଁ ନା, ଆଉ ନା ଆମେ ପୁରା ଭକ୍ତି ପାଇକି ଆସିଛନ୍ତି ଭକ୍ତିକୁ, ସେଭଳି ଶୁଦ୍ଧ ଭକ୍ତ ତାଙ୍କର ଅଛି ସେଇଟା, ସେ ଆସିଛନ୍ତି ଏଠି ଆନନ୍ଦ ନଉଛନ୍ତି, ରସ ଆସ୍ୱାଦନ କରୁଛନ୍ତି, ଆମର ସେଇଟା ନାହିଁ, ଆମେ ରସ ଆସ୍ୱାଦନ କରିବା ପାଇଁକି ଆସିନି। ସଂସାରର କ୍ଲେଶ ଅନର୍ଥ ବହୁ କିଛି ରହିଛି ନା, ଆମେ ଭକ୍ତି ପାଇବା ପାଇଁ ଆସିଛେ, ଆମେ ଭକ୍ତିଟା ପ୍ରାପ୍ତ ହେବା ପାଇଁ ଆସିଛେ ନା। ଭକ୍ତି ପ୍ରାପ୍ତ ହେବା ପାଇଁ ଆସିଛେ ଆମେ ଜାଣିବା ଦରକାର ଯେ ଆମର ଯୋଉ ବିଶ୍ୱାସ ରହିଛି ବା ଯୋଉ ଶ୍ରଦ୍ଧା ରହିଛି ଭଗବାନଙ୍କ ପ୍ରତି, ନାମ ପ୍ରତି, ଭାଗବତଙ୍କ ପ୍ରତି, ଯୋଉ ଆଚରଣ ଯେଉଁଗୁଡ଼ିକ ସବୁ ସଦାଚାର ଜିନିଷ, ତାର ଆନ୍ତରିକ ଯୋଉ ଶୁଦ୍ଧତା ଭାବନା ଯେଉଁଗୁଡ଼ିକ ରହିଛି ସେଗୁଡ଼ିକ ସହିତ ସାଧନର ବହୁତ ଘନିଷ୍ଠ ସମ୍ପର୍କ ରହିଛି। ଜଣେ ବହୁତ ସାଧନ କରୁଛି ବି କିନ୍ତୁ ତାର ଅନ୍ତର ଭାବନାଟା ଶୁଦ୍ଧ ନାହିଁ, ଭାବନାଟା ତାର ସାଧୁଗୁରୁ ବୈଷ୍ଣବଙ୍କ ଉପରେ ତାର ବିଶ୍ୱାସ ଆସୁନି, କର୍ମଫଳ ଉପରେ ବିଶ୍ୱାସ ଆସୁଛି, ନିଜର କର୍ମ ଉପରେ ବିଶ୍ୱାସ ଆସୁଛି, ନିଜର ବୁଦ୍ଧି ଉପରେ ବିଶ୍ୱାସ ଆସୁଛି। ଇଏ ବହୁତ ବଡ଼ କଣ କୁହାଯାଏ, ପରସ୍ପର ସମ୍ବନ୍ଧିତ ହେଇକି ଭକ୍ତି ଯୋଗରେ ରହିଛି, ବହୁତ ଜିନିଷ ସମ୍ବନ୍ଧିତ ହେଇକି ରହିଛି। ଗୋଟେ ସାଇଡ୍ କେବଳ ନେଇକି ଗୋଟେ ସମାଧାନ କିଛି କରିପାରିବନି, ଏ କନେକ୍ଟିଭ ହେଇକି ରହିଛି ସବୁ ଜିନିଷ, ତୁମର କର୍ମଫଳ ସହିତ ବର୍ତ୍ତମାନର କାର୍ଯ୍ୟକଳାପ, ଏଣେ ଅପରାଧ, ଏଣେ ସାଧନ, ଏଣେ ଗୁରୁଭକ୍ତି, ସବୁ ଏଣେ ନିଜର ସେବା ସମର୍ପଣ, ସବୁ ଜିନିଷ ଗୋଟେ ରହିଛି ନା। ଗୋଟେ ଜିନିଷକୁ ତୁମେ ନେଇକି କେବେ କହିପାରିବନି ମୁଁ ଭକ୍ତି ପାଇଯିବି ନାହିଁ, ତୁମେ ଗୋଟେ ସାଇଡ୍ ପଳେଇଗଲେ କ'ଣ ହବ, ଏବେ ପୁରା କନେକ୍ଟିଭ ପୁରା ସବୁ ଜିନିଷ ରହିଛି। ଗୋଟେ ଜୀବର ଅନ୍ତର ଭିତରେ ଯାହା ଆମକୁ ପୂର୍ବରୁ ଆଲୋଚନା କରୁଥିଲେ, ଜଣଙ୍କର ତ ଭକ୍ତି ତାର ନାହିଁ ନା, ତା ହୃଦୟରେ ଅନାଦି କାଳରୁ ସଞ୍ଚିତ ହେଇକି ରହିଛି ଯୋଉ ଭୋଗ ବାସନା ବିଭିନ୍ନ ଅନର୍ଥ, ଗୋଟେ ଚାରିକର ତାକୁ ଘେରିକି ରହିଛି, ଗୋଟେ ଜୀବକୁ ଚାରିଆଡ଼ୁ ଘେରିକି ରହିଛି। ସେଥିପାଇଁ ଗୁରୁଦେବ ସବୁବେଳେ କୁହନ୍ତି ଭକ୍ତି ପଥ ହଉଛି କ୍ଷୀର ଧାରାର ରାସ୍ତା, କ୍ଷୀର ଯୋଉ ଆଗରୁ ସବୁ କ୍ଷୀର ଲୋକମାନେ ସେବିଂ କୁହନ୍ତି, କ୍ଷୀର ଯେମିତି ଟିକେ ବାଜିଗଲା ମାନେ ତୁମକୁ କାଟିଦେବ, ଇଏ ରାସ୍ତା ହଉଛି ସେୟା କ୍ଷୀର ଧାରାର ପଥ। ଗୋଟେ ଫ୍ୟାକ୍ଟର ଉପରେ ଡିପେଣ୍ଡ କରେନି, ବହୁତ ଭକ୍ତ ସେବ ମୁଁ ନାମ କରୁଛି ମୋର କାହିଁକି ଏଟା ହଉନି, ତୁ ନାମ କରିପାର, ନାମ ପ୍ରଭୁ ବି ଆଉ ଗୋଟିଏ ସାଧନ ଉପରେ ନିର୍ଭର କରିଛନ୍ତି। ନାମ ଖାଲି ନାମ, ଯିଏ ଭଗବାନଙ୍କର ନାମ ସାଧନକୁ ଧରିଛନ୍ତି ତାଙ୍କର ନାମ ପ୍ରଭୁଙ୍କ ପ୍ରତି କିଭଳି ବିଶ୍ୱାସ, ନାମୀଙ୍କ ପ୍ରତି କିଭଳି ବିଶ୍ୱାସ, ଗୁରୁଙ୍କ ପ୍ରତି କିଭଳି ବିଶ୍ୱାସ, ଇଏ ରହିଲା ବା ସବୁ କନେକ୍ଟ ହେଇକି ରହିଲା। ମୁକ୍ତି ଚେତନ ସେୟା କହୁଛନ୍ତି, ଜଣେ ଲକ୍ଷ ଲକ୍ଷ ନାମ କରୁଛି କିନ୍ତୁ ନାମ ନାମ ଭିତରେ ତାର ଭେଦ ଭାବନା ରହିଛି, ଆମ ନାମ ଭିତରେ ଭେଦ ଭାବନା ରହିଛି। ସେ ଭଗବାନ କୃଷ୍ଣଙ୍କୁ ଆଉ ନାମକୁ ସମାନ ଦୃଷ୍ଟିରେ ଜାଣିପାରୁନି ବା ଦେଖିପାରୁନି, ସେ ସବୁ ନାମ ଅପରାଧରେ ପଳେଇବ। ଜଣଙ୍କର ହରିଗୁରୁ ବୈଷ୍ଣବଙ୍କ ପ୍ରତି ମମତା ନାହିଁ କିନ୍ତୁ ସେ ନାମ କରୁଛି, ସେଟା ସବୁ ନାମ ଅପରାଧରେ ପଳେଇବ। ସେ ନାମ ଅପରାଧ, ତାର ଗୁରୁଙ୍କ ପ୍ରତି ଭକ୍ତି ନାହିଁ କିନ୍ତୁ ସେ ନାମ କରୁଥିବ। ବୈଷ୍ଣବ ଗୁରୁ ପରମ୍ପରା ଆଚାର୍ଯ୍ୟ ଏମାନଙ୍କୁ ତାର ମମତ୍ଵ ଆସୁନି, ସେ ଭଗବାନଙ୍କୁ ବହୁତ ସେବା ପୂଜା କରୁଛି, ତେଣୁ ତାର ଯେତେ ନାମ ସେଠି ସବୁ ନାମ ଅପରାଧ, ନାମ ଅପରାଧରେ ଯିବ। ଧର୍ମ ଅର୍ଥ କାମ ମୁଖ୍ୟ ଏ ଚାରିଟା ଯୋଉ ରହିଲା, ଏ ନାମାଭ୍ୟାସ ସ୍ତରରେ ଏ ଚାରିଟା ଭିତରେ ଯଦି ଗୋଟିଏ ଜିନିଷ ବି ରହିଗଲା ତୁମର ଶୁଦ୍ଧ ନାମ ହେଇପାରିବନି। ଚାରିଟା ଭିତରେ ଯଦି ଗୋଟିଏ ଜିନିଷ ରହିଗଲା, କାର ଅର୍ଥ, କାର କାମ, କାର ମୁଖ୍ୟ, କିଏ ପୁଣ୍ୟ ଅର୍ଜନ କରିବା, ଏ ଗୋଟିଏ ବାସନା ଯାହାର ରହିଛି ବି ସେ କେବେ ଶୁଦ୍ଧ ନାମ କରିପାରିବନି, ତା ମୁଖରେ ଭଗବାନଙ୍କର ଶୁଦ୍ଧ ନାମ କେବେ ଆସିବନି, କିଛି ଭକ୍ତି ଶୁଦ୍ଧ ଭକ୍ତି ପ୍ରାପ୍ତ ହେଇପାରିବନି। ଗୋଟିଏ କାମନା କାର ଅଛି, ଏ ବହୁତ କନେକ୍ଟ ହେଇକି ରହିଛି, ବହୁତ ସମ୍ବନ୍ଧିତ ହେଇକି ରହିଛି। ଗୋଟେ ବିଜ୍ଞାନ ବା ଗୋଟେ ଜିନିଷକୁ ତୁମେ କେବଳ ଗୋଟିଏ ଜିନିଷ ସାଇଡ଼ ଦେଖିକି ତୁମେ ଚାଲିପାରିବନି, ସବୁ ସବୁ ଜିନିଷକୁ ଦେଖିବାକୁ ପଡ଼ିବ। ସବୁ ସୁଶୃଙ୍ଖଳିତ ହୋଇଯାଏ ଯେତେବେଳେ ଆମେ ଗୁରୁ ବୈଷ୍ଣବଙ୍କ ଆନୁଗତ୍ୟରେ ଭଗବାନଙ୍କର ସେବା, ଭଗବାନଙ୍କର ଭଜନ ଆମେ କରୁ। ଅତ୍ୟନ୍ତ ସାବଧାନ ରହି ପଥ, ସେଥିପାଇଁ ସାଧୁ ସାବଧାନ ବୋଲି କୁହାଯାଏ। ଆଉ ସବୁ ସମୟରେ ମନେ ରଖିବାକୁ ପଡ଼େ ଯେ ଭଗବାନ କୃଷ୍ଣ ଭଗବାନ, ଆଉ ଭଗବାନଙ୍କର ଶୁଦ୍ଧ ଭକ୍ତ ତାଙ୍କ ଶକ୍ତି ଏଭଳି, ସେ ଚାହିଁଲେ ବା ତାଙ୍କର କୃପାରେ ଗୋଟେ ଜୀବର ସବୁକିଛି ପରିବର୍ତ୍ତନ ହେଇପାରିବ। ଯଦି ଜଣଙ୍କର ଏଇଟା ବିଶ୍ୱାସ ଆସୁନି ସେ କେବେ ଭକ୍ତି କରିପାରିବନି, ସେ ବେଶୀ ଦିନ ଟିକି ରହିପାରିବନି, ବା ଯଦି ବି ସେ ରହିବ ତାର ପୂର୍ବରୁ କିଛି ସ୍ୱୀକୃତି ଅଛି, କେବଳ ସ୍ୱୀକୃତି କ୍ଷୟ କରି କେବଳ ବଞ୍ଚି 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 ଅତ୍ୟନ୍ତ ଦୁଃଖିତ ଅନ୍ତରରେ ସେ ରହିବ। କାରଣ ଜୀବର କର୍ମଫଳ ଅଛି, ସେଟା କେତେ କାହାର କେତେ ଅଧିକ ହେଇପାରେ, କାହାର କେତେ କମ୍ ହେଇପାରେ, ତାକୁ ସୁଖ ଦୁଃଖ ଭୋଗିବାକୁ ପଡ଼ିବ। ସେଇଟାକୁ ପରିବର୍ତ୍ତନ ଭଗବାନ କୃଷ୍ଣ କରିପାରିବେ, ସେଇଟା କେବଳ ସମର୍ଥ ତାଙ୍କର ଅଛି, ଭଗବାନ ଆଉ ଶୁଦ୍ଧ ଭକ୍ତଙ୍କର ଅଛି। ଏଇଟା ଯିଏ ବିଶ୍ୱାସ କରୁନି ସେ ଭକ୍ତି ଯୁଗରେ ଆଗକୁ ଆଗକୁ ଆଗେଇ ପାରିବନି, ସେ କେବଳ ଖାଲି ଏମିତି ଘୋଷାଡ଼ି ହେଇକି ଯାକନ୍ତିନି, ସେ ଚାଲିଥିବ। ପୂର୍ବରୁ ଉଦାହରଣ ସେଇଟା ଦଉଥିଲେ ନା, ଯେମିତି କୁକୁର ଗୋଡ଼କୁ ପିଟିଦେବ, କୁକୁରର ପଛ ଗୋଡ଼କୁ ବାଡ଼େଇକି ଭାଙ୍ଗିଦେବ, ଦେଖିନା ଗାଁ ଗହଳି ଲୋକ ଦୁଷ୍ଟ ଲୋକଟା କୁକୁରର ଗୋଡ଼କୁ ବାଡ଼େଇକି ଭାଙ୍ଗି ଦିଅନ୍ତି, ଏଇ ବିରାଟର ଗୋଡ଼କୁ ବାଡ଼େଇକି ଭାଙ୍ଗି, ସେ କେମିତି ଚାଲିଦେଉ ଝୁଲ, ଖାଲି ଟାଣେ ଘୋଷାରେ ହିଁ ବଞ୍ଚିବା କଥା, କ'ଣ କ'ଣ ଖାଇବାକୁ ଯିବ, ସେଭଳିଆ ଗୋଟେ ଜୀବନ ହେଇଯିବ। ଯେ ଅସମ୍ଭବ ବା ଅସମର୍ଥ, ଯେଉଁଟା ଆମ ପାଇଁ ଅସମ୍ଭବ, ଯେଉଁଟା ଆମ ପାଇଁ ଅସମର୍ଥ, ସେଟା ଗୁରୁ ବୈଷ୍ଣବଙ୍କ ପାଇଁ ନୁହେଁ, ଭଗବାନଙ୍କ ପାଇଁ ନୁହେଁ, ଭଗବାନଙ୍କ ପାଖରେ ସେଟା ଲାଗିବନି। ଯଦି ଏଇ ଭରସାଟା ଜଣଙ୍କର ନାହିଁ, ସେ ସାଧନ କେମିତି କରିବ, ତାର ସାଧନର ଭାବନାଟା କ'ଣ ରହିବ, ସେ ସାଧନକୁ ବେଶୀ ପ୍ରାଧାନ୍ୟ ଦେଲା, ତାର ଯେଉଁ ସାଧନ ମୁଁ ଏତେଟା ରାତିରେ ଉଠୁଛି ବା ଏତେ ଜପ କରୁଛି ବା ଏତିକି ସେବା କରୁଛି ବା ମୁଁ ଏଇଟା କରୁଛି, ସେ ସେଇଟାକୁ ବିଶ୍ୱାସ କରୁଛି, ସେଠି ସେଠି ତାର ନିଜର ଷ୍ଟ୍ରେଙ୍ଥରେ ବି ତାର ନିଜର ରଖିଲା, ନିଜର ଜିନିଷ ରଖିଲା ନା, ମୁଁ ଏତିକି କରୁଛି, କିଛି ସେ ଜାଣିନି ସାଧନର ବଳ ନାହିଁ। ସାଧନର ବଳ ହଉଛି ଏଇଟା, ସେଥିପାଇଁ ସେ ଲେଖିଲେ ଶୁଦ୍ଧ ଭକତ ଚରଣ ରେଣ ଭଜନ ଅନୁକୂଳ। ଶୁଦ୍ଧ ଭକ୍ତ ଭଗବାନଙ୍କର ପ୍ରତି ଯୋଉ ଦୃଢ଼ ବିଶ୍ୱାସ, ପୂର୍ଣ୍ଣ ଆନୁଗତ୍ୟ, ଏଇଟା ହଉଛି ଭଜନର ବଳ। ବଳ ନଥିଲେ ଗୋଟେ ନିର୍ବଳିଆ ଲୋକ କ'ଣ କରେ, ତାକୁ ବିଭିନ୍ନ ଆଡୁ ରୋଗ ମାଡ଼ି ବସିବ। ନିର୍ବଳ ଯୋଉ ଲୋକ ଦେଖୁନା, ଏ ଯେ ଡାଇବେଟିସ ହେଇଛି, କ'ଣ ହବ ତାକୁ, ଡାଇବେଟିସ ହେଲେ ତ ଆଖି ମାଡ଼ି ବସୁଛି, ଏଣେ ଲିଭର ମାଡ଼ିବ, ତ ଡାଇବେଟିସ ଦୁର୍ବଳ ହେଇଗଲା ନା, ସେ ଦୁର୍ବଳ ହେଇଗଲା ମାନେ ସବୁ ରୋଗ ମାଡ଼ି ବସିବ। ସେଟା ସାଧନ ପତ୍ର ତୁମେ ଦୁର୍ବଳ ହେଇଗଲା, ତୁମକୁ ସବୁ ଜିନିଷ ମାଟି ବସିବ, ଖାଲି ଦୋଷ ସିନା ଆଗକୁ ତାକୁ ନ ଦେବ, ଇଏ ଏମିତି କଲା ସେ ସେମିତି କଲା, କେହି ଆଉ ଭକ୍ତିପତ୍ର କେହି ନିଜ ଭାଗ୍ୟ କଥା କହନ୍ତିନି, ଏଇଟା ଗୋଟେ ବଡ଼ ଜଣେ ସୁଖ ଭାବରେ ଚିନ୍ତା କରି ଦେଖୁ, କର୍ମୀ ଲୋକ କହିବେ ମୋ ଭାଗ୍ୟରେ କ'ଣ କହିବେ, ମୋ ଭାଗ୍ୟ ଖରାପ ଥିଲା, କିନ୍ତୁ ଭକ୍ତ କେବେ କହିବେନି, ଏଇଟା ସେ ସବୁବେଳେ ଅନ୍ୟକୁ ଦୋଷ ଦେବ, ଗୋଟେ ପୁରା ମାର୍କ କରି ଦେଖୁଛି, ଭକ୍ତ କେବେ କହିବନି ଯେ ମୋର ଏଇଟା ଭଲ ନୁହେଁ, ସେଇଟା ଭଲ ନୁହେଁ, ସିଏ ବୈଷ୍ଣବ ଏମିତି କଲା, ସିଏ ଏଠି ଗଲା, ମନ୍ଦିର ଏଇଟା ହେଲା, ସେ କେବେ କହିବେନି ମୋ ଭାଗ୍ୟ ଭଲ ନୁହେଁ ବୋଲି। କେତେ ତାର ଅଭିମାନ ବା କେତେ ବଡ଼ ଅଜ୍ଞାନତା ସୃଷ୍ଟି ହେଇଛି, ଗୋଟେ କର୍ମୀ ଲୋକ ଆଡମିଟ୍ କରୁନଉଛି ମୋର ମୋର କର୍ମଫଳ ଭଲ ନୁହେଁ, ମୋର ଭାଗ୍ୟ ଭଲ ନାହିଁ, କିନ୍ତୁ ଭକ୍ତ କେବେ କହିବେନି, ଭକ୍ତର କାର୍ଯ୍ୟ ହେଲା ସାଙ୍ଗେ ସାଙ୍ଗେ ଅନ୍ୟର ଗୋଟେ ଦୋଷ ଥାଉ, ସାଙ୍ଗେ ସାଙ୍ଗେ ସେ କହିଦେବ ତା ପାଇଁ ମୋର ଏମିତି ହେଲା ନା। ଆଉ ଏସବୁ ନୁହେଁ, ଏସବୁ ଭକ୍ତି ପଥ ନୁହେଁ, ଭକ୍ତିବତାରେ ଏସବୁ ସୂକ୍ଷ୍ମ ଯାହାର କୁହାଯାଏ ସୂକ୍ଷ୍ମ ନୀତି ଗୁଡ଼ିକ ସବୁ ରହିଛି, ତାକୁ ଧରିବାକୁ ପଡ଼ିବ। ଏଇ କଥା ମେଡ଼ିକ ପଳେଇ ଆସିଥିଲେ। ଭଗବାନ କୃଷ୍ଣ ଜାଣିପାରୁଥିଲେ ଯେ ଇନ୍ଦ୍ରଙ୍କର ଯେଉଁ ଗର୍ବ ସୃଷ୍ଟି ହେଇଛି ବା ଇନ୍ଦ୍ର ଯେଉଁ ଆଜି ବ୍ରଜକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି, ଦୁଃଖିତ କରିବା ପାଇଁ ବ୍ରଜବାସୀଙ୍କୁ ଏବଂ ଗୋମାତାଙ୍କୁ ଚେଷ୍ଟା କରୁଛନ୍ତି, ଇ ମୋ ପାଇଁ ଭଗବାନ ଚାହିଁଲେ କାହାକୁ ସୁଖ ଦୁଃଖ ଦେଇପାରିବେ? କୃଷ୍ଣ ଚାହିଁଲେ ଦେଇପାରିବେ? ଅସମ୍ଭବ ବୋଲି ଭଗବାନଙ୍କ ପାଖରେ କିଛି ନାହିଁ। ଯଦି ଜଣଙ୍କର ଏଇ ବିଶ୍ୱାସଟା ପାଉନି ଭଗବାନ ମୋ ଭାଗ୍ୟକୁ ପରିବର୍ତ୍ତନ କରିପାରିବେନି, ତାହେଲେ ସେ ଭଜନ କରିବା ଆବଶ୍ୟକ କି ନାହିଁ? କଣ ଆବଶ୍ୟକ ଅଛି? ଯଦି ଜଣେ ନିଜର ବୁଦ୍ଧି ବଳ ଉପରେ ସବୁବେଳେ ବିଶ୍ୱାସ କଲା, ନିଜର ଧନ ଉପରେ ବୁଦ୍ଧି ଉପରେ ବଳ ଉପରେ ବିଶ୍ୱାସ କଲା, ସେ ଭଗବାନଙ୍କର ଭକ୍ତ କେବେ ବି ହେଇପାରିବେନି। ଭଗବାନଙ୍କର ଭକ୍ତ ହବାକୁ ହେଲେ ଆଗେ ଛାଡ଼ିବାକୁ ପଡିବ। ଏଇଟା ଜୀବନ ଏଇଟା ଛାଡ଼ି ନାହାନ୍ତି ଯେମିତି ଦୁର୍ଯ୍ୟୋଧନ, ସେ ଛାଡ଼ି ପାରିଲା କି? ଆଉ ହୋଲ୍ ଲାଇଫ ଏଇଟା ଗୋଟେ ବହୁତ ବଡ଼ କଣ କୁହାଯିବ, କୁ ଅଭ୍ୟାସ, ବ୍ରେନ୍ ଏକ୍ସରସାଇଜ, ନିଜର ବୁଦ୍ଧି ଖର୍ଚ୍ଚ କରିବା, ଚତୁର ଚତୁରାମୀ କରିବା, ବହୁତ ଉପାୟ, ବିଭିନ୍ନ ଉପାୟ ଦ୍ୱାରା ଆମେ କିଛି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା, ଆଉ ଧନବଳ ଜନବଳ ଏହାଦ୍ୱାରା ଆମେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା କରିବା, ଇଏ ସମ୍ଭବ ନୁହେଁ। ସେଥିରେ ଭକ୍ତିମଣ୍ଡ ଗୋଟେ ପତ୍ର ଲେଖିଲେ ନା, ନିଜ ନିଜ ବଳ ଚେଷ୍ଟା ପ୍ରତି ଭରସା ଛାଡ଼ିବା, ନିଜର ବଳ ଆଉ ଚେଷ୍ଟା, ଚେଷ୍ଟା କଥାରେ ଏଇ ଗୋଟେ ଶବ୍ଦକୁ ଲଗେଇଦେଲେ। ଯେତେ ପ୍ରକାର ତୁମର ସମସ୍ୟା ଅଛି ତାର ସମାଧାନ କରିବା ପାଇଁ ତୁମର ଯେତେ ପ୍ରକାର ବୁଦ୍ଧି କୌଶଳ ଏବଂ ଛାଡ଼ି ଦେଇଛି, ମୁଁ କେବଳ ଆପଣଙ୍କ ଇଚ୍ଛା ନିର୍ଭର କରିଛି। ଶରଣାଗତିର ମୁଖ୍ୟ ଜିନିଷ ନା, ଆଉ ଶରଣାଗତିଟା ହଉଛି ଗୋଟେ ମୁଖ୍ୟ ଶିଖାଏ, ଶରଣାଗତି ଭକତର ପ୍ରାଣ ଅସି ଶରଣ, ଭଗବାନଙ୍କର ଶରଣ ଜଣେ ଯାଇପାରୁନି ନା, ଶରଣ ତାର ପ୍ରତିବନ୍ଧକ ହଉଛି ଏଇ ଜିନିଷ। କାଲି ଆଲୋଚନା କରୁଥିଲେ ଧନ ପଦବୀ ଏସବୁ ଆସିଗଲେ ମଧ୍ୟ ଶରଣାଗତ ଆଉ ହେଇପାରିବନି। ଜଣେ ଶରଣାଗତ ହବାକୁ ହେଲେ ତାର ଯେ ପ୍ରାର୍ଥନା ମୁଡ୍ ଯାକ ଯାଏ, ପ୍ରାର୍ଥନାର ଯେଉଁ ଭାବନାଟା ସେ ସୃଷ୍ଟି କରିବାକୁ ପଡିବ, ଭଗବାନ ସବୁବେଳେ ପ୍ରାର୍ଥନା କରିବାକୁ ପଡିବ। ତସ୍ମାତ୍ ସର୍ବେଷୁ କାଳେଷୁ ମା ମନୁସ୍ମର ଯୁକ୍ତ ଚ, ବାରମ୍ବାର ସ୍ମରଣ କରିବାକୁ ପଡିବ। ସଫଳ ବିଫଳ ତାର ଆଲୋଚନା ପର୍ଯ୍ୟାଲୋଚନା କିଛି କରାଯିବନି ଜୀବନରେ, ଏଇଟା କାହିଁକି ମୋର ହେଲା, ଏଇଟା କାହିଁକି ହେଲାନି, କରିକି ତୁମେ କ'ଣ ହବ? ଯେ ସଫଳ ବିଫଳ ତାକୁ ତୁମେ ସବୁବେଳେ ଆଲୋଚନା କରିବ, ଦୁଇଟାଙ୍କର ଲସ୍ ଅଛି, ମୋର ଏଇଟା ଲାଭ ହେଇଗଲା, ଲାଭ ହେଇଗଲା କ'ଣ ହେଲା କ'ଣ କହିବ? ଏଇଟା ତୁମେ ଗୋଟେ ପ୍ରଫିଟ୍ ପାଇଗଲ, ତୁମେ କ'ଣ କହିବ? ମୁଁ ଏଇଟା କରିକି ପାଇଗଲି, ସେଠି ତୁମ ଅହଙ୍କାରଟା ବଢ଼ିଲା। ଭଗବାନଙ୍କୁ ଛାଡ଼ିଦେଲେ ଭକ୍ତି ପଥରେ, ଯଦି ଯଦି ଶରଣାଗତ ହେଇପାରୁନି, ସେ ଯେଉଁଆଡ଼ୁ ଯେତେ ଚାଲିଲା କି ଯାହା ସଫଳତା ଲାଭ କରିବ ସେଥିରେ ତାର କିଛି ଭକ୍ତିର ପ୍ରଫିଟ୍ ହେବନି, କିଛି ଲୌକିକ ସମ୍ମାନ ମିଳିଯିବ, ଅଲଗା ଜିନିଷ ମିଳିଯିବ, କିନ୍ତୁ ଭକ୍ତିର କିଛି କିଛି ଭକ୍ତି ପାଇପାରିବନି। ସେଥିପାଇଁ ଭକ୍ତମାନେ ବେଳେବେଳେ ପ୍ରଶ୍ନ କରନ୍ତି ନା, ସିଏ ଏତେ କଲା, ସିଏ ସେତେ କଲା, ଏତେ ପ୍ରଚାର କଲା, ଏମିତି କଲା, ଏତେ ଦିନ କଲା, ତାର କାହିଁକି ଏମିତି ହେଲା? ଆରେ ତାର ସିକ୍ରେଟ୍ଟା ଦେଖ କେଉଁଠି ଅଛି? ଯଦି ସେ ବଳ ବୁଦ୍ଧି ଦ୍ୱାରା ଏଇ ଅନୁଷ୍ଠାନ ଗୁଡ଼ିକ କରୁଛି, ତାର ଗୋଟେ ଆଉ ଜିନିଷ ପ୍ରାପ୍ତ ହେଉଛି। କ'ଣ ପ୍ରାପ୍ତ ହେଉଛି? ଅହମିକା, ମୁଁ ଏଇଟା କଲି। ତାର ଶରଣାଗତିଟା ଆଉ ବଢ଼ୁନି, ଶରଣାଗତି ହେଲେ ବଢ଼ୁନି, ତାର ଆଉ ଭକ୍ତି କ'ଣ ପାଇବ? ତାର କିଛି ପୁଣ୍ୟ ପାଇଲା? ଭକ୍ତି ଶରଣାଗତି ବିନା ହବନି ନା। ତୁମେ ଭଗବାନଙ୍କର ଶରଣ ଯାଉନ, କିନ୍ତୁ ତୁମେ ସବୁ ପ୍ରକାର କାର୍ଯ୍ୟ କରୁଛ, ସବୁ ପ୍ରକାର ଜିନିଷ କରୁଛ, ପୁଣ୍ୟ କିଛି ପାଇଲ? ଅସୁବିଧା କ'ଣ? ସ୍ୱୀକୃତି କିଛି ପାଇଲ ଏ ଜନ୍ମରେ? ଆଉ ଯଦି ସଫଳତା ପାଇଗଲ ତାହେଲେ ତୁମର କ'ଣ ହବ? ଅହମିକା ହବ। ଆଉ ସେ ଅହମିକାଟା କ'ଣ କରିବ? ତୁମକୁ ଏମିତି କରିବ, ତୁମ ଶରଣାଗତିରେ ଦୂରେଇ ନେବ। ତୁମେ କ'ଣ କରିବ? ଏଇଟା କରିକି ମୁଁ ଏଇଟା ପାଇଗଲି, ତାପରେ କ'ଣ କରିବ? ଯେତେବେଳେ ଆଉ ଥରେ ଗୋଟେ କିଛି ଆସିବ କ'ଣ କରିବ? ପୁଣି ଟ୍ରାଏ କରିବ। ଏଇଟା ତ ଭକ୍ତି ଯୋଗରେ ହେଇଗଲା ଆଉ, ଭକ୍ତି ଯୋଗରେ ଏଇଟା ତ ଗୋଟେ ବଡ଼ ରୋଗ ଆଉ। ଜଣେ ଭିତରେ ଭଗବାନଙ୍କ ଶରଣାଗତ ନ ହେଇପାରିଲା, ସେ ତାର ଯେତେବେଳେ ତାର ନିଜର ବୁଦ୍ଧିଟାକୁ ଖର୍ଚ୍ଚ କଲା, ଦିନକୁ ଦିନ ଦିନକୁ ଦିନ ସେ ଭଗବାନଠୁ ଦୂରେଇ ଚାଲିଗଲା। ସଫଳତା ତ ମିଳିଯାଉଛି ବୁଦ୍ଧି ଖର୍ଚ୍ଚ କରିକି, ସେ ଭାବୁଛି କ'ଣ ଏଇଟା ଯାହା ଭଗବାନ ତାର ମିଳିଗଲା, କିନ୍ତୁ ବୁଦ୍ଧି ସେ ସବୁ ଟ୍ରାଏ ଲଗେଇଛି। ଭକ୍ତମାନେ ଯେତେ କହିବେ ହଁ ଯାହା ହଉ ତୋର ଏମିତି ହେଲା, ହଁ ପ୍ରଭୁଙ୍କ ଦୟା, ସେ କହୁଥିବ ପ୍ରଭୁଙ୍କର ଦୟା, କିନ୍ତୁ ଅନ୍ତର ଭିତରେ ସବୁ ମୁଁ ନିଜେ କରିକି ଏଇଟା ପାଇଲି। ଏ ସଫଳତା ପାଇଁ ସେ ନିଜକୁ ନିଜେ ନିଜର କ୍ରେଡିଟ୍ଟା ଭଗବାନଙ୍କର ଦାନକୁ ସେ ଭୁଲିଯିବ ପୁରା, ଏଇଟା ତାର ଶରଣାଗତଟା ଦୂରେଇ ଦୂରେଇ ଚାଲିଗଲା, ଇଏ ଗୋଟେ ରାସ୍ତାକୁ ଗଲା। ଆଉ ଯଦି ବିଫଳତା ହେଲା, ନିଜ ବୁଦ୍ଧି ଖର୍ଚ୍ଚ କରୁଛି, ନିଜ ବୁଦ୍ଧି କରିକି ସେ ନିଜେ ଟ୍ରାଏ କଲା, ଟ୍ରାଏ କରିକି ଫେଲ୍ ହେଇଗଲା, ତାପରେ କ'ଣ କରିବ? ଭଗବାନ ଉପରେ ଭରସା ଆଉ ରହିବ, ଦିଅଡ଼ ଅସୁବିଧା ନା। ସେ କାହିଁକି କହିଲେ ଏଇଟା ମୋର ବୁଦ୍ଧି ବଳକୁ ମୁଁ ଛାଡ଼ିବି ବୋଲି, ମୁଁ କ'ଣ କରିବି, କ'ଣ ହେବି, ଭକ୍ତି ପାଇବି କି ନାହିଁ, ଅପ୍ ଟୁ କୃଷ୍ଣ ଗୁରୁ, ବାସ୍ ମୁଁ ଏତେ ବିଚାର କରିକି ବିଚାର କରି କ'ଣ କରିପାରିବି? ଯଦି ବିଚାର କରି ତାହେଲେ ବୁଦ୍ଧିବଳ ଯୋଡ଼ିବ, ଯଦି ଛାଡ଼ିବ ସିଏ ବି ହଇରାଣ, ଯୋଡ଼ିଲେ ବି ହଇରାଣ, ଛାଡ଼ିଲେ ବି ହଇରାଣ। ଯଦି ସଫଳତା ପାଇଗଲେ ଅହମିକା ଆସିବ, ଶରଣାଗତି ଠାରୁ ଦୂରେଇ ଯିବ। ବିଫଳତା ପାଇଗଲେ ନିରାଶ ଆସିବ, ଭଗବାନ ପ୍ରତି ବିଶ୍ୱାସ ରହିବନି, ସେ ଶରଣାଗତିଠୁ ଦୂରେଇଗଲେ, ଶରଣାଗତିଠୁ ପୁରା ଚାଲିଗଲେ ଭଗବାନ ଯୋଉ ଦୁଇଟା ବି ଅସୁବିଧା ସେଥିପାଇଁ ସେ ଲେଖିଥିଲେ ତସ୍ମା ସର୍ବେଶୁ କାଲେ ସୁମା ମନୁସ୍ମର ଯୁଦ୍ଧାଚ। ଭକ୍ତିଟାକୁ ସେ କଥା ଲେଖିଲେ, ନିଜ ବଳ ଚେଷ୍ଟା ପ୍ରତି ଭରସା ଛାଡ଼ିବା, ତୁମାର ଇଚ୍ଛାରେ ଅଛି ନିର୍ଭର କରିବା। ଭକତି ବିନୋଦ ଅତି ଦିନ କିଞ୍ଚନ, ତୁମାର ଇଚ୍ଛା ମୋର ଜନ୍ମ ମରଣ। କେତେ ବଡ ବଡ କଥାକୁ ଦୁଇ ଦୁଇ ପଦରେ ସେ ଛିଡ଼େଇ ଦେଇଛନ୍ତି। ଭକ୍ତିର କେତେ ଏତେ ବଡ ଜିନିଷକୁ ସେ ଦୁଇ ଦୁଇ ପଦରେ ଛିଡ଼େଇ ଦେଇଛନ୍ତି। ଯାହାକୁ ହଜାର ହଜାର ତତ୍ତ୍ୱ ଆଲୋଚନା କଲେ ବି, ପର୍ଯ୍ୟାଲୋଚନା କଲେ ବି ଯେଉଁ ସମାଧାନ ଆସିବ ସେ କେବଳ ଦୁଇ ଦୁଇ ପଦରେ ଛିଡ଼େଇ ଦେଇଛି। ଜଣେ ଅତ୍ୟନ୍ତ ଭାଗ୍ୟବାନ ଯିବ, ସୁକୃତିବାନ ଯିବ, ସେମାନେ କ'ଣ ଧରିପାରିବେ? ସୁଖ ଦୁଃଖ ଯାହା ଆସୁଛି ସବୁ କାହା ଇଚ୍ଛାରେ ଆସୁଛି? କୃଷ୍ଣଙ୍କ ଇଚ୍ଛାରେ, ତୁମାର ଇଚ୍ଛାରେ ମୋର ଜନ୍ମ ମର। ମୁଁ ଯେ ଅକିଞ୍ଚନ ଦୁଃଖୀ ଲୋକ, ଆପଣଙ୍କର ଇଚ୍ଛା ଯାହା। ସରଳ ବେଶୀ ଭକ୍ତି, ଏତେ ତତ୍ତ୍ୱ, ବିଭିନ୍ନ ତତ୍ତ୍ୱ ପର୍ଯ୍ୟାଲୋଚନା କରାଯାଉଛି, ଆଲୋଚନା ପର୍ଯ୍ୟାଲୋଚନା ବିଭିନ୍ନ ତତ୍ତ୍ୱ କରାଯାଉଛି। ଗୋଟେ ଯିବୁ କେବଳ ସବୁ ଦିଗରୁ ଆଣିକି ତାକୁ ଗୋଟିଏ ସେଇ ଶରଣାଗତି ଭଗବାନଙ୍କୁ ସେ କେବେ ଶରଣ ଯାଉ, ତାର ସ୍ୱତନ୍ତ୍ରତାକୁ ତ୍ୟାଗ କରୁ। ବିଭିନ୍ନ ତାର ବିଚାରଧାରା ରହିଛି, ବିଭିନ୍ନ ତାର ଜ୍ଞାନକୁ ସେ ତର୍ଜମା କରୁଛି, ତାର ବୁଦ୍ଧି ରହିଛି, ବଳ ରହିଛି, ସେଥିପାଇଁ ତାକୁ ଏତେ ପ୍ରକାର ତତ୍ତ୍ୱ ଆଲୋଚନା ସବୁ ଦିଆଯାଇଛି। ଆଉ ସିଦ୍ଧାନ୍ତକୁ ରକ୍ଷା ପାଇଁ ସେ ତତ୍ତ୍ୱ ଆଲୋଚନା କରାଯାଇଛି, କିନ୍ତୁ ଶେଷ ଜିନିଷ ହେଉଛି ଏଇଟା ଭଗବାନଙ୍କର ଶରଣ। ଶରଣ କିଭଳି ଶରଣ ଯିବା ଦରକାର? ଭୟର ନୁହେଁ, ଯେମିତି ଲୋକମାନେ ଭୟ କରିକି କ'ଣ, ଯିଏ ଭୟରେ ଶରଣ ଯାଉଛି ସେ ତାର କ'ଣ ଶରଣ ଯିବାର କାରଣ କ'ଣ? ତାର ଭୟଟା ରହିଛି, ଭୟ ଦୂର ହେଇଗଲେ ଆଉ ସେ ଶରଣ ଯିବ। ସେଇଟା ଅସୁବିଧା ପାଇଁ ଆମେ ଶରଣ ଯାଉନି, ସାଂସାରିକ କିଛି ଅସୁବିଧା, ସାଧାରଣ ଲୋକଙ୍କର ଯୋଉ ଜ୍ଞାନ ଅଛି, ସାଂସାରିକ ଅସୁବିଧା, ସଂସାରରେ କିଛି ଅସୁବିଧା ପଡ଼ିଲା ଆମେ ଭଗବାନଙ୍କର ଶରଣ ଗଲେ ନାହିଁ। ଆମେ ତତ୍ତ୍ୱ ସିଦ୍ଧାନ୍ତକୁ ହୃଦୟଙ୍ଗମ କରିକି ଆମେ ଶରଣାଗତ ହଉଛେ। ସଂସାର ଅସୁବିଧା କିଛି ପଡ଼ିଲା ମୁଁ ଭଗବାନଙ୍କୁ ଡାକିବି, ଲୋକମାନେ କ'ଣ ମାନସିକ କରନ୍ତି? ମାନସିକ ଏଠି କିଏ କିଏ ଅଛନ୍ତି ତୁମର ଏଠି ଦେବା ଦେବୀ? ଏଠି ତୁମର ତ କାହିଁ ଦେବୀ କି ବଡ଼ ଦେବୀ ନାହାନ୍ତି, ଏଠି କାହିଁ ଏଠି ଏଠି କେହି ନାହାନ୍ତି? ଏଇ ଆଖଣ୍ଡମଣି ବାବାଙ୍କ କତି ଯାଉଥିବେ ଯାଉଥିବେ ହଁ ଅଧିକା ପଡ଼ନ୍ତି ଯାଆନ୍ତି, ସେଠି ସବୁ ମାନସିକ କରନ୍ତି। ଆଗରୁ ସବୁ ସେ ମା କାଳୀଙ୍କ ପାଖରେ ସବୁ ଏ ଯୋଉ ବୁଦା ନା କୁହନ୍ତି ନା ତାକୁ ଛେଳି, ତାକୁ ବଳିଦେବେ ମାନସିକ କରନ୍ତି। ତାଙ୍କ ମୁଣ୍ଡରେ ସେତେବେଳେ ମାଙ୍କ କଥା ଚିନ୍ତା ପଡ଼ୁଥିବ, କେତେବେଳେ ସେ ବଳିଟାକୁ ନେଇକି ମୁଁ ଦେଇଦେବି, ମାନସିକ କରିଥିଲି, ମୋର ପୁଅ ମେଟ୍ରିକ ପାସ୍ କଲେ ମୁଁ ଏଇଟା ଦେବି। ସେଇଟାକୁ କେମିତି ଖାଲି ମୁଣ୍ଡ ଖାଲି ଅନଉଥିଲି, ସରିଗଲା ମାନେ ତାର ସହିଲା ଦେବୀଙ୍କ ସହିତ ତାଙ୍କ କାମ ଶେଷ। ଏ ଶରଣାଗତିରେ ତା ନୁହେଁ, କୌଣସି ପ୍ରାପ୍ତି ଆଶାରେ ଶରଣାଗତି, ଭୟ ଆଶାରେ ଶରଣାଗତି, ଏ ଶରଣାଗତି ନୁହେଁ। ତାତ୍କାଳିକ କିଛି ଅସୁବିଧା ରହିଛି ସେଥିପାଇଁ ଆମେ ଭଗବାନଙ୍କ ଶରଣ ଯାଉଛୁ, ଏ ଶରଣାଗତିର ଲକ୍ଷଣ ନୁହେଁ। ଆମର ଯୋଉ ଶରଣାଗତି ସ୍ୱାଭାବିକ ତତ୍ତ୍ୱ ଉପରେ ପର୍ଯ୍ୟବେସିତ, ଯେ ଭଗବାନଙ୍କର କୃଷ୍ଣଙ୍କର ଶରଣ ଯୋଉ ଯିବା, ଏଇଟା ହଉଛି ଆତ୍ମାର ଧର୍ମ। ଆତ୍ମା ସ୍ୱତଃସ୍ଫୁତ ଭାବରେ ଯାହା କୁହନ୍ତି ଅତ୍ୟନ୍ତ ଆନନ୍ଦରେ ସେ ଭଗବାନଙ୍କୁ ବରଣ କରେ, ତାଙ୍କ ଶରଣ ଚାଲିଯାଏ। ଆଉ ସ୍ୱତନ୍ତ୍ରତା ଶରଣ ଶରଣାଗତରେ ଯଦି କିଞ୍ଚିତ ସ୍ୱତନ୍ତ୍ରତା ରହିଲା, ସେ ଆଉ ଶରଣାଗତ ହେଇପାରିବନି, ସେଥିପାଇଁ ସେ ମନା କରିଦେ। ଶରଣାଗତ ପଦଟାକୁ ଲେଖିଲେ ନା, ନିଜ ବଳ ଚେଷ୍ଟା ପ୍ରତି ଭରସା ଛାଡ଼ି, ଭରସା ବି କରିବନି। ବଳ ଅଛି, ଚେଷ୍ଟା ବି କରିବ, କିନ୍ତୁ ଭରସା କିଛି କରିବନି। କାରଣ ତୁମେ ବଳ ଅଛି ମାନେ ତୁମେ କିଛି କାର୍ଯ୍ୟ କରିବ, କିଛି କାର୍ଯ୍ୟ କରିପାର, ଆଉ ଚେଷ୍ଟା କିଛି ବୁଦ୍ଧି ଅଛି କିଛି ଚେଷ୍ଟା କରିପାର, କିନ୍ତୁ ମନକୁ ଭରସା ତା ଉପରେ ରଖନି, ସେଦ୍ୱାରା ତୁମ ଜୀବନର କୌଣସି ସମସ୍ୟା ସମାଧାନ ହବନି। ଭକ୍ତି ପଥରେ ସବୁଠୁ ଏଇ ଏଇ ଦୁଇଟା ଜିନିଷ ହେଉଛି ଖତରନାକ, ଏ ଚତୁରତା, ଅତ୍ୟନ୍ତ ଚତୁରତା, ଆଉ ବିଭିନ୍ନ ଏ ଯୋଉ ବଳ ମାନେ ଧନ ବଳ, ଜନ ବଳ, ପ୍ରତିଷ୍ଠାର ବଳ, ଆକୁ ନେଇକି ଆମେ କାହାକୁ ଯାହା କୁହନ୍ତି ସମାଜର ସାଧାରଣ ଲୋକମାନଙ୍କ ଉପରେ ଗୋଟେ ପ୍ରଭାବ ବିସ୍ତାର କରି ରଖିବା, ଏଇଟା ଭକ୍ତିର ଭକ୍ତିର ଇଏ ନୁହେଁ। ଏଇ କଥାରେ ପଡ଼ିଛି ଯେ ଜଣେ ଜଣଙ୍କର ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିବା ଦରକାର। ଭଗବାନ କୃଷ୍ଣ ଯେଭଳି କହୁଛନ୍ତି ମୁଁ ଇନ୍ଦ୍ର ବୁଝିପାରୁଛି, ଇନ୍ଦ୍ର ଆଜି ବ୍ରଜକୁ ବିନାଶ କରିବା ପାଇଁ ଯେଉଁ ସଂକଳ୍ପ ନେଇଛି ସେଟା ମୋ ପାଇଁ ହେଇଛି, ଆଉ ମୁଁ ତାଙ୍କର ଯଜ୍ଞକୁ ଭଙ୍ଗ କରିଛି। ଭଗବାନ କୃଷ୍ଣ ନିଜେ ବିଚାର କରୁଛନ୍ତି। ସୁଖ ଦୁଃଖ ଯିବ ହାତର ନାହିଁ, ତାର ଏଇଟା ଗୋଟେ ମାନସିକ ଭ୍ରମ ଖାଲି, ମୁଁ ଏଇଟା କରିଦେଲେ ମୁଁ ସୁଖ ପାଇଗଲି, ମୁଁ ଏଇଟା ଏମିତି ହେଲା ମୁଁ ସେଥିରେ ଦୁଃଖ ପାଇଲି ନାହିଁ। ଆଉ ବିଶେଷ କରି ଭକ୍ତ ଏଇଟାକୁ ହୃଦୟଙ୍ଗମ କରିକି ଭଜନ କରେ, ମୋର ଜୀବନ ବା ମୋର ସମସ୍ତ କାର୍ଯ୍ୟକଳାପ ସବୁ କୃଷ୍ଣଙ୍କ ଉପରେ, କୃଷ୍ଣଙ୍କର ଗୁରୁ ଆଉ କୃଷ୍ଣଙ୍କର ଇଚ୍ଛା ଉପରେ ପର୍ଯ୍ୟବେସିତ, ମୁଁ ତାଙ୍କ ଉପରେ ହିଁ ପୂର୍ଣ୍ଣ ନିର୍ଭର କରୁଛି। ତେଣୁ ଭଗବାନ କୃଷ୍ଣ ଏଭଳି ସଂକଳ୍ପ କରି
ତତ୍ର ପ୍ରତିବିଧମ ସମ୍ୟକ ଆତ୍ମଯୋଗେନ ସାଧୟ ଲୋକେ ସମାନିନ ମୌଢ୍ୟାମ ହନିଷ୍ୟେ ଶ୍ରୀମଦମ ତତଃ ଶ୍ରୀମଦମ ତମଃ।
ମୁଁ ଏହି ବିଷୟରେ ନିଜର ସାମର୍ଥ୍ୟ ଅନୁସାରେ ଯଥୋଚିତ ପ୍ରତିବିଧାନ ଏବଂ ମୂଢ଼ବଶତଃ ଈଶ୍ୱର ଅଭିମାନୀ ଈଶ୍ୱର ମାନିଗଣଙ୍କର ଐଶ୍ୱର୍ଯ୍ୟ ରୂପ ତମ ଗୁଣ ବିନଷ୍ଟ କରିବି, ମୁଁ ଏହାର କିଛି ପ୍ରତିକାର କରିବି। ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି ମୁଁ ଏହାର ପ୍ରତିକାର କରିବି। ଭଗବାନ ସ୍ୱୀକାର କରେ ଚକ୍ରବାତ ଇନ୍ଦ୍ରଙ୍କୁ ଏତେ ଆଉ ଅଲଗା ଦୃଷ୍ଟିରେ ଚତକ ଚକ୍ରବାତ ନେଇନାହାନ୍ତି, ପୁରା ଲୀଳା ସହାୟକ ଦୃଷ୍ଟିରେ ନେଇଛନ୍ତି। ଆମେ ଯେତେବେଳେ ଆଲୋଚନା କରୁଛେ ଆମକୁ ଇନ୍ଦ୍ର, ଆମେ ଗୋଟେ ସାଧାରଣ ଜୀବ ଇନ୍ଦ୍ରଙ୍କର ଏ କାର୍ଯ୍ୟକଳାପରୁ କ'ଣ ଶିଖିବ ସେଇଟା ହିଁ ଆମେ ଆଲୋଚନା କରୁଛେ। କିନ୍ତୁ ଇନ୍ଦ୍ର ସେଠି ଏ ଯେଉଁ ଲୀଳା କରୁଛନ୍ତି ଭଗବାନ କୃଷ୍ଣଙ୍କର ସହିତ ଯେଉଁ ଲୀଳା କରୁଛନ୍ତି, ବ୍ରଜରେ ଯେଉଁ ବିନାଶ କରିବା ପାଇଁ ସଂକଳ୍ପ କରିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାକୁ ଅଲଗା ଅର୍ଥରେ ନେଇଛନ୍ତି, ତାଙ୍କୁ ଭକ୍ତ ଇନ୍ଦ୍ରଙ୍କୁ ପୁରା ଭକ୍ତ ଭାବରେ ନେଇଛନ୍ତି। ଯଦି ବା ଭକ୍ତର କୌଣସି ଏଭଳି ଗୁଣ ଆସେ ଭଗବାନ ତାକୁ ସହାୟତା ହୁଅନ୍ତି। ଭଗବାନ ଯାହାକୁ ସ୍ୱୀକାର କରନ୍ତି କୌଣସି ଗୁଣ ଦେଖିକି ତାର ଦୁଷ୍ଟତାକୁ ବି ପ୍ରଭୁ ପୁଅଟା ଦୁଷ୍ଟ ହେଇଗଲେ ମା କଣ ତାକୁ ଛାଡ଼ିଦବ, ସେ ଚେଷ୍ଟା କରି ତାକୁ ଶୋଧନ କରି, ପିତାମାତା ଦୁଷ୍ଟ ପୁଅକୁ ବି ଛାଡ଼ନ୍ତିନି, ତାଙ୍କର ଗୋଟେ ସ୍ୱାଭାବିକ ସ୍ନେହ ଅଛି। ଆଉ ପିତାମାତା ଛାଡ଼ିଦେଲା ପରେ ସେ ଦୁଷ୍ଟ ହଉ କି ଶିଷ୍ଟ ହଉ ସେ ପୁତ୍ରର କଣ ସ୍ଥିତିଟା କଣ, କିଛି ନାହିଁ, ପିତାମାତା ତାକୁ ଭଲ ପାଉନ ଛାଡ଼ି ଦେଇଛନ୍ତି। ସେଠି ଜଗତରେ କିଏ ଭଦ୍ର ହେଇପାରେ, କିଏ ଶିଷ୍ଟ ହେଇପାରେ, ସେ କେତେ ବଡ଼ ଲୋକ ହେଇପାରେ, ଜ୍ଞାନୀ ହେଇପାରେ, ଯଦି ଭଗବାନ ତାକୁ ସ୍ୱୀକାର କରୁନାହାନ୍ତି ତାର ମୂଲ୍ୟ ବି କିଛି ନାହିଁ। ଏଥିପାଇଁ ଆମ ଭକ୍ତକୁ ହିଁ ବଡ଼ କରାଯାଏ, ଜ୍ଞାନୀ ଯୋଗୀ କର୍ମୀ କାହିଁକି ବଡ଼ କରାଯାଏ, କାରଣ ଭଗବାନ ତାଙ୍କୁ ଭଲ ଆଉ ଭଗବାନ ତାଙ୍କୁ ଗ୍ରହଣ କରୁନା। ଭଗବାନ କେବେ ଜ୍ଞାନୀ ପାଖରେ କହିଛନ୍ତି କବିଚେତ ସୁଦୂରାଚାର, ଏଇଟା ଜ୍ଞାନୀ ପାଖରେ କହିଛନ୍ତି, ଯୋଗୀ ପାଖରେ କହିଛନ୍ତି, କର୍ମୀ ପାଖରେ କହିଛନ୍ତି। ତେଣୁ ଗୋଟେ ଜୀବ ଯଦି ଭଗବାନ ସ୍ୱୀକାର କରନ୍ତି ତାଙ୍କୁ ଶୋଧନ ଭଗବାନ କରିପାରିବେ। କୃଷ୍ଣ ଯଦି ଭଲ ପାଇଯାଇଛନ୍ତି କୌଣସି କାର୍ଯ୍ୟକଳାପ ଦ୍ୱାରା, ଆମର ଜୀବନ ସାରା ତ ପ୍ରକାର ଚେଷ୍ଟା କୃଷ୍ଣଙ୍କର କୌଣସି କାର୍ଯ୍ୟ ଦ୍ୱାରା କୃଷ୍ଣଙ୍କୁ ଆକର୍ଷିତ କରିବା, ବା କୃଷ୍ଣ ଆମେ ତ ଆକର୍ଷିତ କରିପାରିବାନି, କୃଷ୍ଣ ଆମର କାର୍ଯ୍ୟକଳାପରେ ସନ୍ତୁଷ୍ଟ ହେଇକି ଆମ ପ୍ରତି କୃପା କରିବେ, ସେ ଶୋଧନ କରିଦେବେ। ଏଠି ଭଗବାନ କହୁଛନ୍ତି ନା ତତ୍ ପ୍ରତିବିଧମ ସମ୍ୟକ ଆତ୍ମଯୋଗେନ ସାଧୟ, ପ୍ରତିବିଧମ ମୁଁ ନିଶ୍ଚିତ ଏହାର କିଛି ପ୍ରତିକାର କରିବି। କିଭଳି ଆପଣ ପ୍ରତିକାର କରିବେ, ସେ ତ କ'ଣ କରୁଛନ୍ତି ପ୍ରଳୟ, ପ୍ରଳୟକାଳୀନ ମେଘ ସାମ୍ବର୍ତ୍ତକ ମେଘ ସାମ୍ବର୍ତ୍ତକ ବାୟୁ ପ୍ରେରଣ କଲେଣି, ଆଉ ନିଜେ ବି ଆସିଛନ୍ତି ଐରାବତ ଉପରେ ବଜ୍ର ନିକ୍ଷେପ କରିବେ, କେମିତି କରିବେ ନା ଆତ୍ମଯୋଗ ସାଧୟ। ଏ ହେଲା ଯେଉଁଟା ଅସମ୍ଭବ, ଏ ଜଗତର ସମସ୍ତ କାର୍ଯ୍ୟ ସମସ୍ତ ପ୍ରକାର ଟେକ୍ନିକ ଯାହାର ରହିଯାଇଛି ଅତି ଉନ୍ନତ କୌଶଳ ମନ୍ତ୍ର ସହିତ ଯେଉଁଥିରେ ଫେଲ ହେଇଯିବେ ଏ ଯୋଗ ପର୍ଯ୍ୟନ୍ତ ଯିବ, କିନ୍ତୁ ଭଗବାନ କହୁଛନ୍ତି ଆତ୍ମଯୋଗ ଏ ସାଧେ ମୋର ଯୋଗମାୟା ଦ୍ୱାରା, ଭଗବାନଙ୍କ ପାଖରେ ସବୁ ଯୋଗମାୟା ଶକ୍ତି ରହିଛନ୍ତି। ଅଘଟନ ସଘଟନ ପଟି ଆସି ଅଘଟନକୁ ସଘଟନ କରିଦେବେ, ତାଙ୍କ ପାଖରେ ସେ ଶକ୍ତି ଅଛି। କହିଲେ ଆତ୍ମଯୋଗ ଏ ସାଧାଏ, ତେଣୁ ଭଗବାନଙ୍କ ଇଙ୍ଗିତରେ ପ୍ରଳୟ ଆରମ୍ଭ ହୁଏ, ଶିବଜୀ ପ୍ରଳୟ ଆରମ୍ଭ କରନ୍ତି। ବର୍ତ୍ତମାନ ଯେମିତି ପ୍ରଧାନମନ୍ତ୍ରୀର ଅଧୀନରେ ଅଛନ୍ତି କିଏ, ଆମର ପ୍ରତିରକ୍ଷା ମନ୍ତ୍ରୀ ଅଛନ୍ତି, ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧୀନରେ ଆମର ସବୁ ରହିଛନ୍ତି କ'ଣ, ଏଇ ଯେଉଁ ଆମର ବାୟୁ ଏୟାରଫୋର୍ସ ମାନେ ରହିଛନ୍ତି, ଯେଉଁ କ'ଣ ପଦାତିକ ମାନେ ରହିଛନ୍ତି, ଆକାଶଚାରୀ ଯେଉଁମାନେ ସେମାନେ ରହିଛନ୍ତି, ଏମାନେ ଯେଉଁ ରହିଛନ୍ତି ଜଳରେ ଯେଉଁମାନେ ସେମାନେ ଯୁଦ୍ଧ କରୁଛନ୍ତି, ସେମାନେ ନେଭିବାଲା, ଏୟାରଫୋର୍ସ ବାଲା, ବର୍ଡର ବାଲା, ଏସବୁ ରହିଛନ୍ତି ନା, କାହାର ପ୍ରତିରକ୍ଷା? ପ୍ରତିରକ୍ଷା ମନ୍ତ୍ରୀ ଯଦି ତାର ପାୱାର ଅଛି, ସିଏ ଯଦି ଅର୍ଡର ଦେଇଦେଲେ ତୁମେ ଯୁଦ୍ଧ କର, ତାକୁ ଗୋଟେ ପ୍ରଧାନମନ୍ତ୍ରୀ ରୋକିପାରିବ କି ନାହିଁ? ତାର ଅଛି, ସେ ରୋକିପାରିବ, ତା ପାଖରେ କିଛି ପୋଟେନ୍ସି ଅଛି। ଏ ତ ସାଧାରଣ ଏଇଟା ନ ହେଇପାରେ, କାରଣ ଆଜିକାଲି ତ ସେମିତି ହେଇଯାଉଛି, ସେ ମନ୍ତ୍ରୀମାନେ ତ ଯେମିତି ଅଲଗା ଅଲଗା ଦେଶମାନଙ୍କରେ, ପାକିସ୍ତାନ ଭଳିଆ ଦେଶମାନଙ୍କରେ ତାଙ୍କ ସେନାଧ୍ୟକ୍ଷ ହିଁ ପ୍ରଧାନମନ୍ତ୍ରୀ ଘଟେଇଦେବ, ତାଙ୍କର କିଛି ପାୱାର ରହିଛି। ସେଗୁଡ଼ିକୁ ଏ ପ୍ରଳୟ ବେଳେ ଏସବୁ ହବା କଥା, ଯଦି ଏମାନେ ଇଏ ଇନ୍ଦ୍ର ଯଦି ଆକୁ ଆଙ୍କୁ ଆଦେଶ ଦେଇକି ଏଇଟା କରିଦେଇଛନ୍ତି, ଏହା ତ ସମାଧାନ ପୁଣି କିଛି ଅଛି ନା? ସମାଧାନ ହେଉଛି ଭଗବାନଙ୍କର ଯୋଗମାୟା, ବୋଲେ ମୋ ଯୋଗମାୟା ଶକ୍ତି ଦ୍ୱାରା ଆତ୍ମଯୋଗ ଏ ସାଧେ, ମୋ ଆତ୍ମଯୋଗ ଦ୍ୱାରା ସାଧେ, ଭଗବାନ ଏହା ହିଁ କରନ୍ତି। ପ୍ରଭୁ ଯେତେବେଳେ ଅସମ୍ଭବକୁ ସମ୍ଭବ କରନ୍ତି, ଏ ଜଗତର କୌଣସି ବୁଦ୍ଧି ଦ୍ୱାରା ବୁଝି ହେବନି। ଭଗବାନ ଯାହା ପାଇଁ ବି ଯେତେବେଳେ ଅସମ୍ଭବଟାକୁ ସମ୍ଭବ କରିବେ, ତାକୁ କେହି ବୁଝିପାରିବେନି, ଏମିତି କେମିତି ହେଇଗଲା, କେମିତି ହେଇଗଲା, ମୁକମ କରୁଥିବା ଚାଲା ପଙ୍ଗୁଲଙ୍ଗ ଏତେ ଗିରିବେ, ତାକୁ ଯାହାକୁ ବୁଝେଇବ, ସେଟା କିଏ କିଏ ବୁଝିପାରିବ? ମୁକୁଡ଼ା ଗୋଟେ ବାଚାଳ ହେଇଯିବ, ସେ କଥା କହିପାରୁନି, ତାର କଥା କହିପାରୁନି ମାନେ ସେ କଥା କିଏ କଥା ନ କହିବା ଲୋକ ଜଣା କେବେ କଥା କହିଲେଣି, ଶାସ୍ତ୍ରରେ ସେ ବାଚାଳ ହେଇଯିବ, କେମିତି ହବ ଏଟା? ଏଟା ଯୋଗମାୟାର ଦ୍ୱାରା ହେଇପାରିବ, ଆତ୍ମଯୋଗ ଦ୍ୱାରା ହେଇପାରିବ। ସେଥିପାଇଁ ସେଟା କଣ ଆମେ ଜାଣିନେ, ଆମ ବୁଦ୍ଧି ଯେତେବେଳେ ପାଉଛି ଆମେ ସେଟା ମାପ କରୁଛେ, ଏଟା କେମିତି ହବ, ଏଟା କଣ ହବ। ଆମର ବୁଦ୍ଧିରେ ଗୋଟେ ସୀମା ରହିଛି ନା, ଆମ ବୁଦ୍ଧି ଅତି ବୁଦ୍ଧିରେ ସାତ୍ୱିକ, ସାତ୍ୱିକ ବୁଦ୍ଧି ଲଗେଇବା, ସାତ୍ୱିକ ବୁଦ୍ଧି ଲଗେଇ ବିଭିନ୍ନ ଆଡୁ ଯୁକ୍ତି କରିବା, ଶାସ୍ତ୍ର ପଢିବା, ବିଭିନ୍ନ କଥା ଶୁଣିବା, ସାତ୍ୱିକ ବୁଦ୍ଧିଟା ସବୁଠୁ ବଡ ବୁଦ୍ଧି ଜଗତରେ, ଆଉ କଣ ତୁମେ ସତ୍ୱ ଗୁଣରେ ବସିକି ଚିନ୍ତା କରିବ, ଏଇଟା ଏମିତି ହେଲା, ଏଇଟା ସେମିତି ହବ, ଏଇଟା ଏମିତି ହବ, ସେଟା ସାତ୍ୱିକ ବୁଦ୍ଧିରେ ତୁମେ ତା ପୂର୍ବ ଆଉ କଣ ଅଛି, ଆଉ ତୁମ ବୁଦ୍ଧି ପାଇବନି। ଆଉ ଶୁଦ୍ଧ ସତ୍ୱ ସ୍ତରକୁ ଗଲେ ବି ତାକୁ ମନେ ରଖିବାକୁ ପଡିବ, ପୁଣି ସେ ସ୍ତରକୁ ଗଲେ ବି ଭଗବାନ ଗୋଟେ ଗୀତାରେ ଗୋଟେ ଶ୍ଲୋକ କହିଦେଲେ, ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ, ମୁଁ ସବୁଆଡ଼େ ପ୍ରକାଶିତ ହୁଏନି, ଆତ୍ମଯୋଗ ତାଙ୍କର କିଛି କିଛି କୌଣସି ବିଷୟରେ, ଭକ୍ତି ଯୋଗରେ କୌଣସି ବିଷୟରେ ଆମେ ଆମର ବୁଦ୍ଧିକୁ ଖର୍ଚ୍ଚ କରିକି ଜାଣିପାରିବାନି। କେବଳ ଇଏ ହେଉଛି ଅନ୍ତରରେ ମାନନ ଗ୍ରହଣ, କାହିଁକି ଆମେ ଗ୍ରହଣ କରୁଛେ ନା, ଅନ୍ଧଭାବରେ ଗୁରୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟମାନେ ସଫଳତା ପ୍ରାପ୍ତ ହେଇକି ଆମକୁ ଦିଗ୍ଦର୍ଶନ ଦେଇକି ଯାଇଛନ୍ତି, ଆମେ ତାଙ୍କୁ ହିଁ ବିଶ୍ୱାସ କରୁଛେ, ନହେଲେ ଏଥିରେ କଣ କଣ ବୁଝିପାରିବ? ଗୋଟେ ଅସମ୍ଭବ କାର୍ଯ୍ୟଟାକୁ କେମିତି ସମ୍ଭବ କରିବେ? ପ୍ରଳୟ ପ୍ରଳୟକାଳୀନ ସାମ୍ବର୍ତ୍ତକ ପ୍ରଳୟକାଳୀନ ସାମ୍ବର୍ତ୍ତକ ବାୟୁ ମେଘ ଏସବୁ ସବୁ ଭଗବାନଙ୍କ ନା ଆତ୍ମଯୋଗ ଦ୍ୱାରା, କୃଷ୍ଣ ଯଦି ଇଚ୍ଛା କରିବେ କୌଣସି ଜୀବର ହୃଦୟ କୌଣସି ଜୀବର ସ୍ଥିତିକୁ ଯେକୌଣସି ହିସାବରେ ସେ ପରିବର୍ତ୍ତନ କରିପାରିବେ, ଏଇଟା ତାଙ୍କର ଆତ୍ମଯୋଗ। କଣ କୃଷ୍ଣ କରିପାରନ୍ତି, ଯାହାଙ୍କ ଜୀବନରେ ପରିବର୍ତ୍ତନ ଆସିଛି ସେମାନେ ଜାଣନ୍ତି କୃଷ୍ଣ କଣ କରିପାରନ୍ତି, ଯାହାର ପରିବର୍ତ୍ତନ ଆସିଛି ଜାଣିପାରିବେନି। କଣ କୃଷ୍ଣ କରିପାରନ୍ତି, ସବୁକିଛି କରିପାରିବେ, ସେ ଚାହିଁଲେ ସବୁକିଛି କରିପାରିବେ, ଅସମ୍ଭବକୁ ସମ୍ଭବ ସେ ହିଁ କରିପାରିବେ। ସେଥିପାଇଁ ସେ ଲେଖିଥିଲେ, ମୁକମ୍ କରୋତି ବାଚାଳମ୍ ପଙ୍ଗୁଲଙ୍ଗିରି ୟତ୍ କୃପାସ୍ତମଂ ବନ୍ଦେ ପରମାନନ୍ଦ ମାଧବ, ତାଙ୍କ କୃପାରୁ ଏସବୁ ହେଇପାରିବ। ବିଷ୍ଣୁ ଜଗଟ ବିଷୟରେ ଲେଖିଲେ, ପ୍ରତିବିଧ ପ୍ରତିକାରମ୍ ଆତ୍ମାନ ଯୋଗେନ ଯୋଗ ମାୟାୟାମ୍, ଆତ୍ମଯୋଗରେ ଏଠି କହିଥିଲେ ମୋ ଯୋଗମାୟା ଶକ୍ତି ଦ୍ୱାରା ମୁଁ ଆକୁ ପ୍ରତିକାର କରିବି। କଣ ପ୍ରତିକାର କରିବି ନା, ଲୋକେଶମାନିନମ୍ ଶ୍ରୀମଦ ଲକ୍ଷଣମ୍ ତମୋ ହରିଶ୍ୟାମି ବହୁବଚନମ୍ ବରୁଣାଦିନମ୍ ଅଭିପ୍ରତି। ମୁଁ କଣ କରିବି ନା, ଲୋକେଶ ଅଭିମାନିନମ୍, ଇନ୍ଦ୍ର ନିଜକୁ ବର୍ତ୍ତମାନ କଣ ଭାବୁଛନ୍ତି, ମୁଁ ହଉଛି ଲୋକେଶ, ମୁଁ ବର୍ତ୍ତମାନ ଜଗତର ଈଶ, ଏଇ ଅଭିମାନ ରୂପକ ମଦକୁ ଶ୍ରୀମଦ ଲକ୍ଷଣମ୍ ତମ ହରିଶ୍ୟାମି, ଏ ଧନମଦ ବା ପଦବୀ ମଦ, ଶ୍ରୀମଦ ପଦବୀ ମଦ ଧନମଦର ଲକ୍ଷଣକୁ ମୁଁ ହରଣ କରିବି, ଏ ଭଗବାନଙ୍କର ଦୟା। ପ୍ରଭୁ ଯାହା କୃପା କରନ୍ତି ତାଙ୍କୁ ଏସବୁ, ଇନ୍ଦ୍ରଙ୍କ ପ୍ରତି ଦୟା ଅଛି। ଚକ୍ରପତି ଲେଖିବେ ପରବର୍ତ୍ତୀ ଟୀକାମାନଙ୍କରେ, ବହୁବଚନମ୍ ବାରୁଣୀ ଆଦିନମ ଅଭିପ୍ରତି, ବହୁବଚନ କାରଣ ବରୁଣ ଜଳ ଜଳର ଅଧିଷ୍ଠାତା ଦେବତା କିଏ, ଦେବତା ସେମାନେ ବି ସବୁ ଆସିଛନ୍ତି ନା, ତେଣୁ କେହି ବି ଏମାନେ ସମସ୍ତେ ଜାଣିଛନ୍ତି ଭଗବାନ କୃଷ୍ଣ ଅବତାର ନେଇଛନ୍ତି, ଏଠି ବହୁ ବଚନ ପ୍ରୟୋଗ ହେଇଛି, କେହି ବି ସେମାନଙ୍କର ଶ୍ରୀମଦକୁ ହରଣ କରିବି, ସେମାନଙ୍କର ଲଗେଇଲେ, ଇନ୍ଦ୍ରଙ୍କର ନ କହିକି ସେମାନଙ୍କର ଲଗେଇଲେ, ବହୁ ବଚନ ଲଗେଇଲେ, ଇନ୍ଦ୍ରଙ୍କ ସହିତ ବରୁଣ ଆଦି ଆଉ ବାୟୁ ଏମାନେ ସମସ୍ତଙ୍କର ମଦକୁ ହରଣ କରିବି। ଆଚ୍ଛା ଦେଖିବା ସାମ୍ପ୍ରତକ ବାୟୁ, ସିଏ ବି ତାଙ୍କର ଯେଉଁ ଅଭିମାନ ଅଛି ବାୟୁଦେବ ତାଙ୍କର, ମୁଁ ହେଉଛି ବହୁତ ଶକ୍ତିଶାଳୀ, ସମସ୍ତଙ୍କର ହରଣ କରିବି, ବରୁଣଦେବ ତାଙ୍କର ହରଣ କରିବି, ମୋ ଶ୍ରୀ ମଦକୁ, ଧନ ମଦକୁ। ଭଗବାନ ଯିଏ ଦଣ୍ଡ ନ ପାଇ ତାର କେବେ ବିଭିନ୍ନ ଦିଗରୁ ପ୍ରତିବନ୍ଧକ ଦୃଢ଼, ତାର କେମିତି ଭଗବାନ ଯାହାକୁ ଗ୍ରହଣ କରିବେ ନା, ତାର ସମସ୍ତ ଅନର୍ଥକୁ ସବୁ ମୁକ୍ତ କରିବେ। ତେଣୁ ତାର ଟିକେ ଅନର୍ଥ ଉଦିତ ହେଲା ମାତ୍ରେ ତାକୁ ଦଣ୍ଡ ଦେଇକି ଶୋଧନ କରିବେ। ଦଣ୍ଡ ନ ଆସିଲେ କ'ଣ କେହି ଭକ୍ତି କରିପାରିବ ନା କ'ଣ, ତାର ତ ଅହମିକା ଆସିଯିବ। ଜୀବର ସଫଳତା ତାକୁ ବହୁତ ଦୂରକୁ ନେଇଯାଏ, ଶରଣାଗତି ଠାରୁ ସଫଳତାଟା ବହୁତ ଦୂରକୁ ନେଇଯିବ, ଆଉ ବିଫଳତାଟା ବି ନିରାଶ କରିଦେବ। ତେଣୁ କୃଷ୍ଣ ଯାହାଙ୍କୁ ଗ୍ରହଣ କରନ୍ତି ତାର ଅନ୍ତର ଭିତରେ ସଫଳତାର ଜ୍ଞାନ କେବେ ଆସେ ନା, ବା ବିଫଳତାର ଜ୍ଞାନ କେବେ ଆସେ ନା। ମୁଁ ବିଫଳ ହେଇଗଲି, ମୋର ଏଇଟା ଅସୁବିଧା ହେଇଗଲା, ବା ମୁଁ ସଫଳ ମୁଁ ପାଇଗଲି, ମୋର ସେମିତି କିଛି ବିଚାର କରେ ନା। ଯଦି ବି କେବେ ବି ତାର ଅନ୍ତର ଭିତରେ ମୋର କାର୍ଯ୍ୟ ପାଇଁ ମୁଁ ସଫଳତା ପ୍ରାପ୍ତ ହେଇଛି, ମୋ ସାଧନ ପାଇଁ ମୁଁ ଏ ସଫଳତା ପ୍ରାପ୍ତ ହେଇଛି, ଏ ଭାବନାଟା ଆସୁଛି, ତାହେଲେ ଭଗବାନ ସାଙ୍ଗେ ସାଙ୍ଗେ ତାକୁ ଦଣ୍ଡ ଦେଇ ସୁଧାର ଦେବେ। ଏ ପ୍ରଭୁଙ୍କର ଦୟା, ଶ୍ରୀମଦମ ହରିଶ୍ୟାମି, ତାଙ୍କର ଯେଉଁ ଧନମଦକୁ ମୁଁ ହରଣ କରିବି, ଭଗବାନ ବିଚାର କରୁଛନ୍ତି, ସଂକଳ୍ପ କରୁଛନ୍ତି। ନହି ସମ୍ଭାବ ଯୁକ୍ତାନାମ ସୁରାଣାମ ମିସ ବିସ୍ମୟ ମତୋ ଅସତମ ମାନ ଭଙ୍ଗଭ ପ୍ରସମାୟ ଉପକଳ୍ପତେ। ସତ୍ୱଗୁଣଶାଳୀ ଦେବତାଗଣଙ୍କ ପକ୍ଷରେ ଏ ରୂପ ଈଶ୍ୱର ଅଭିମାନ ସଙ୍ଗତ ନୁହେଁ, ଭଗବାନ ବିଚାର କରୁଛନ୍ତି। ମୋ ଦ୍ୱାରା ସେଭଳି ଦୁର୍ବୁଦ୍ଧିଗଣଙ୍କର ଅହଙ୍କାର ନଷ୍ଟ ହେଲେ ସେମାନେ ଶାନ୍ତି ପ୍ରାପ୍ତ ହେବେ, ଭଗବାନ କୃଷ୍ଣ ବିଚାର କରୁଛନ୍ତି। ନହି ସମ୍ଭାବ ଯୁକ୍ତାନାମ ସୁରାଣାମ ଇସ ବିସ୍ମୟ, ସୁରାଣାମ ଏବେ ବହୁ ବଚନରେ କହୁଛନ୍ତି, ଦେବତାମାନଙ୍କର ସତ୍ୱଗୁଣ ରହିକି ଏଭଳି କେମିତି ସ୍ଥିତି ଆସୁଛି, କାରଣ ସତ୍ୱଗୁଣ ଲୋକମାନେ ସ୍ଥିର ବୁଦ୍ଧି ସମ୍ପନ୍ନ, ସେମାନେ ଏତେ କେମିତି ନିଚ ସ୍ତରକୁ ପଳେଇ ଯାଉଛନ୍ତି, ଯେଉଁ ଆଡ଼ ପିଟାପିଟି ସବୁ ଓ ହାଲା, ଏସବୁ କ'ଣ, ଏସବୁ ରଜଗୁଣ ତମଗୁଣର କାମ ନା, କ'ଣ ସତ୍ୱଗୁଣର କାମ। ସତ୍ୱଗୁଣଶାଳୀ ବ୍ୟକ୍ତିମାନେ ଧୀର, ଶିଷ୍ଟ, ଶାନ୍ତ, ବିଚାରଶୀଳ, ସେମାନଙ୍କର ଏଇ ଶ୍ରୀମଦ ଆସିବନି। ଭଗବାନ କହୁଛନ୍ତି କେମିତି ଦେବତାମାନେ ସତ୍ୱଗୁଣ ହେଇକି ନାହିଁ, ଏଇଠି କହିଲେ ନଚୈବ ଇନ୍ଦ୍ରା ନଚୈବ ଇନ୍ଦ୍ରା ପ୍ରତିପକ୍ଷ ଇନ୍ଦ୍ରାତି ଆଚ୍ଛା ନଚୈବ ଇନ୍ଦ୍ରା ଅତି କ୍ଷୁଦିହ ଅସହମ ସ୍ପର୍ଧାମ କିନ୍ତୁ ତସ୍ୟ ମଦ ଭକ୍ତସ୍ୟ ଉଦ୍ଭୁତମ ଦୋଷମ ଏବଂ କୃପୟ ଚିକିତ୍ସନ ଚିକିତ୍ସନ ଅସ୍ମି ଇତ୍ୟାହ। ଇନ୍ଦ୍ର ଭଳିଆ ଛୋଟ ଲୋକ ସାଙ୍ଗରେ ମୁଁ ଗୋଟେ ସ୍ପର୍ଦ୍ଧା କ'ଣ କରିବି, ଭଗବାନ କହୁଛନ୍ତି ଛୋଟ ଭାଇ ଅର୍ଥ କହିଲେ ଇନ୍ଦ୍ରର ଗୋଟେ କ୍ଷୀଣ କ୍ଷୀଣ ଛୋଟ ଲୋକମାନେ ମାନେ କ୍ଷୀଣ ବୀର୍ଯ୍ୟ ସମ୍ପର୍ଣ୍ଣ, ମୋର ବଳ ମୋର ଖାଇବ ସୁଦର୍ଶନ ଚକ୍ରଙ୍କୁ କେବଳ ମୁଁ ଆଦେଶ ଦେଲି, ଇନ୍ଦ୍ର ସବୁ ଇ ଯେତେ ସମ୍ବର୍ତ୍ତକ ବାୟୁ ଅଛି ପବନ ଜଳ ଅଛି ସେ ଇନ୍ଦ୍ରଙ୍କର ବଜ୍ର ସହିତ ସବୁ ବିନାଶ ହେଇଯିବ, ମୁଁ ତା ସହିତ ସ୍ପର୍ଦ୍ଧା କିଛି କରିବା ଆବଶ୍ୟକ ନାହିଁ, ଏତେ କ୍ଷୁଦ୍ରଙ୍କ ସହିତ କ'ଣ ସ୍ପର୍ଦ୍ଧା କରିବା। ଭଗବାନଙ୍କର ବିଚାର ଏଇଭଳିଆ ଚକ୍ରବର୍ତ୍ତୀ ଲେଖୁଛନ୍ତି, ତାଙ୍କ ଭାବରେ ଲେଖୁଛନ୍ତି ଏଇ ଜିନିଷ। ସମ୍ଭାବ ସତ୍ୱମ ମଦ ଭକ୍ତି ବା ତଦ ଯୁକ୍ତାନାମ ସୁରାଣାମ ବୟମ ଇତି ବିଶିଷ୍ଟ ସ୍ମୟ ଗର୍ବ ହି ଯସ୍ମାତ୍ ଘଟତେ ତସ୍ମାତ୍ ସମ୍ପ୍ରତି ସନ୍ମାର୍ଗେ ସ୍ଥିତ। ଦେବତାମାନେ ଯେହେତୁ ସତ୍ୱଗୁଣରେ ରୁହନ୍ତି, ଭଗବାନ କହୁଛନ୍ତି ଇନ୍ଦ୍ର ହେଉଛି ମୋର ଭକ୍ତ, ନହିଁ ସମ୍ଭାବ ଯୁକ୍ତାନାମ ସତ୍ୱଗୁଣାନିତମ, ମୋର ଦେବତାମାନେ ପ୍ରାୟ ଭକ୍ତିଯୁକ୍ତ, ଚକ୍ରବର୍ତ୍ତୀ ରଚନା କରୁଛନ୍ତି, ମୋତେ ଭକ୍ତିଯୁକ୍ତ ଦେବତାମାନେ ମୋତେ ଭକ୍ତି କରନ୍ତି। କିନ୍ତୁ ଭକ୍ତି କରିବା ଲୋକ ଦେବଗୁଣ ହେଇକି ଦେବତାମାନେ ପ୍ରାୟ ସତ୍ୱଗୁଣରେ ରୁହନ୍ତି, ବେଳେବେଳେ ରଜଗୁଣକୁ ଆସନ୍ତି, ଆଉ ମଣିଷ କ'ଣ ସବୁବେଳେ ରଜତମ ଗୁଣରେ ରୁହେ, ବେଳେବେଳେ ସତ୍ୱଗୁଣକୁ ଯାଏ। ଦେବତାମାନଙ୍କୁ ନିନ୍ଦା କେତେବେଳେ କରାଯାଏନି, ଯେତେବେଳେ ତୁଳନା କରାଯାଇଛି ଭଗବାନଙ୍କ ସହିତ ଦେବତାକୁ ତୁଳନା କରାଯାଏ, ମଣିଷ ସହିତ ଦେବତା ତୁଳନା କରାଯାଏନି। କେହି ଜଣେ ସାଧାରଣ ଭକ୍ତ କେବେ ଦେବାଦେବୀଙ୍କୁ ନିନ୍ଦା ବି କରିବା ଉଚିତ ନୁହେଁ, ସିଏ କ'ଣ ଭଗବାନଙ୍କର ଭକ୍ତି କଲା ବୋଲି କ'ଣ ସିଏ ଦେବାଦେବୀଙ୍କୁ ନିନ୍ଦା କରିଦେବ ନା କ'ଣ। ଯେତେବେଳେ ଭଗବାନଙ୍କର ଲୀଳା ଚାଲିଛନ୍ତି, ଭଗବାନଙ୍କର ଗୁଣ କୀର୍ତ୍ତି ମହିମାକୁ ଦେବତାମାନଙ୍କ ସହିତ ତୁଳନା କଲେ ସେତେବେଳେ ଜଣାପଡ଼ୁଛି ଦେବତାମାନେ ଭଗବାନଙ୍କଠାରୁ ହୀନ, କିନ୍ତୁ ମଣିଷଠାରୁ ଶ୍ରେଷ୍ଠ। ମନୁଷ୍ୟ ସବୁବେଳେ ରଜଗୁଣ ତମଗୁଣରେ ରହୁଛି, କେତେବେଳେ ସତ୍ୱଗୁଣ ଯାଉଛି, କିନ୍ତୁ ଦେବତାମାନେ ସର୍ବଦା ସତ୍ୱଗୁଣ ରହୁଛନ୍ତି। ବେଳେବେଳେ ଲୀଳା ପ୍ରେରଣା ଲୀଳା ଶକ୍ତି ପ୍ରେରଣାରେ ରଜଗୁଣକୁ ଯାଉଛନ୍ତି, ବା ତାଙ୍କର ସ୍ୱଭାବ ହିସାବରେ କେତେବେଳେ ରଜଗୁଣକୁ ଯାଉଛନ୍ତି। ତେଣୁ ଇନ୍ଦ୍ର ଯୋଉ ଏଠି ଅଛନ୍ତି, ଇନ୍ଦ୍ର ଏଠି ଭଗବାନ ନିଜ ମୁଖରେ କହୁଛନ୍ତି, ମତ ଭକ୍ତସ୍ୟ ଉଦ୍ଭୁତମ ଦୋଷମ ଏବଂ କୃପେ ଏବଂ ଚିକିତ୍ସା, ମୋ ଭକ୍ତର ଯୋଉ ଦୋଷ ଆସିଛି ମୁଁ ତାକୁ ଚିକିତ୍ସା କରେ। ଭଗବାନ ତାଙ୍କ ଭକ୍ତ ବୋଲି କହୁଛନ୍ତି, ଇନ୍ଦ୍ର କର୍ମୀ କର୍ମ ଦ୍ୱାରା ଇନ୍ଦ୍ରତ୍ଵ ପ୍ରାପ୍ତ ହେଲେ ବି ଭକ୍ତ ଇନ୍ଦ୍ର ବି ଅଛନ୍ତି ନା, ଇନ୍ଦ୍ର ମଦ ଭକ୍ତ ଭଗବାନ କହୁଛନ୍ତି। ଦେବାନାମ ବାସବାହମ ଭଗବାନ ଗୀତାରେ କହିଦେଲେ, ଓଲଟା ହେଇଯିବ ନା, ପୁଣି ଦେବାଦେବୀ ନିନ୍ଦା କରିଦେବେ, ଓଲଟାର ଅସୁବିଧା ହେଇଯିବ। ଦେବତାମାନଙ୍କ ଭିତରେ ମୁଁ ହଉଛି ବାସ, ବାସ ମାନେ କ'ଣ, ଇନ୍ଦ୍ର ଭଗବାନ କହିଦେଇଛି ମୁଁ ଦେବତାମାନଙ୍କ ଭିତରେ ବାସ। ବେଳେବେଳେ ବହୁତ ଲୋକ ବହୁତ ପ୍ରଶ୍ନ, ଇନ୍ଦ୍ର ଏମିତି ହେଇଥିଲେ, ଇନ୍ଦ୍ର କାହିଁକି ଏ କର୍ମ କଲେ, ଏମିତି କଲେ ଦେବଗୁରୁ, ଆରେ ବହୁତ ଲୀଳା ଶକ୍ତି ପ୍ରେରଣାରେ ଭଗବାନଙ୍କର ଈଶ୍ୱରଙ୍କର ଭଗବାନ କୃଷ୍ଣଙ୍କର ଲୀଳା ସଂଗଠନ ପାଇଁ ସେ କାର୍ଯ୍ୟ କରିଛନ୍ତି। ସେତେବେଳେ ତୁମେ ଯଦି ସେ ଅର୍ଥରେ କୁ ଗ୍ରହଣ ନ କରିବେ, ତୁମକୁ ନିନ୍ଦା କଲ, ତାହେଲେ ତୋର ଅପରାଧ ହେଲା, ବିଷ୍ଣୁ ଅପରାଧ ଲାଗିବ। ଯେତେବେଳେ ଆମେ ଏସବୁ ଚର୍ଚ୍ଚା କରୁଛେ, ଆଲୋଚନା କରୁଛେ, ଏସବୁ ଆମ ପକ୍ଷକୁ ଆସିବ। ଯାହା ଇନ୍ଦ୍ରର ଦୋଷ ସେଗୁଡ଼ିକ ହେଉଛି ଆମର ଦୋଷ, ଆମକୁ ଏଇଟା ଶିକ୍ଷା କରିବାକୁ ପଡ଼ିବ। ଇନ୍ଦ୍ର ମଦଭକ୍ତ, ମଦଭକ୍ତ ସେ ଦୋଷ ଚକ୍ରବର୍ତ୍ତୀ ଲେଖୁଛନ୍ତି, ଅହମ୍ ଚିକିତ୍ସାମି ଲେଖିଲେ ନା, କୃପୟା ବା ଚିକିତ୍ସା, ମୁଁ ନିଜେ ଚିକିତ୍ସା କରିବି। ମଦଭକ୍ତ ମଦଭକ୍ତିଯୁକ୍ତାନାମ ସୁରାଣାମ ଈଶା ବୟମ, ମୋର ଭକ୍ତିଯୁକ୍ତ ଦେବତାମାନେ ଆମେ ହେଉଛୁ ଭଗବାନ, ଏଇ ଯେଉଁ ତାଙ୍କର ଭାବନାଟା ଆସିଛି, ଏହାର ମୁଁ ଚିକିତ୍ସା କରିବି। ଏଥିରେ ସ୍ପଷ୍ଟ ସିଦ୍ଧାନ୍ତ ଆସୁଛି, ଯିଏ ଭଗବାନଙ୍କର ଭକ୍ତି କରିବ ତା ମନ ଭିତରେ ଏଇ ଚିଠିଟା ଆସିଯାଇ ପାରେ। ଇନ୍ଦ୍ରଙ୍କର ଆସି ଭଗବାନ କହୁଛନ୍ତି ସଫଳତା ମିଳିକରି ତାର ଏଟା ଆସିଯିବ। ଚୈତନ୍ୟ ମହାପୁରୁ କାହିଁକି କହିଲେ ତୃଣାନ୍ତ ବିଶ୍ୱନି ଚେଣ, ଏଥିପାଇଁ କହିଲେ, ସମ୍ପ୍ରତି ସନ୍ମାର୍ଗ ସ୍ଥିତ ସ୍ଥିତତ୍ୱାତ୍ ଅସତାମ ତେସାମ ମାନସ୍ୟ ଆଦରସ୍ୟ ଭଙ୍ଗ ଏବ ପ୍ରସମାୟ ସର୍ବରୋଗସ୍ୟ ଉପଶାନ୍ତି। ତାଙ୍କର ଯୋଉ ସମ୍ମାନର ଆଶା ବଢ଼ିଯାଇଛି କାହାର, ଇନ୍ଦ୍ରଙ୍କର, ତାକୁ ଭଙ୍ଗ କରି ସେଇଟା ହଉଛି ସର୍ବରୋଗସ୍ୟ ଉପଶାନ୍ତି, ସେଇଟା ସବୁ ରୋଗର ତାର ଚିକିତ୍ସା ହେଇଯିବ। ଜୀବରେ ଯଦି ପ୍ରକୃତ ଯଦି ବିଚାର କରି ଦେଖାଯାଏ, ଜୀବରେ ଯେତେ ପ୍ରକାର ଦୋଷ ଆସୁଛି ସବୁ ଏଥିରୁ ଆସୁଛି, ମଦରୁ, ଶ୍ରୀମଦରୁ, ଧନ ମଦ ଯୋଉ ଆସୁଛି, ଏଇ ଯେ ଚାରିଟା ଲେଖିଲେ, ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ବି, ତା ଚାରିଟା ଭିତରୁ ସେ ଗୋଟେ ଲେଖିଲେ ଲାଷ୍ଟ। ଆମେ ପଢ଼ୁଥିଲେ ନା କାର୍ତ୍ତିକ ମାସରେ, ବିଶେଷ କରି ଶ୍ରୀମଦରେ, ଧନ ମଦରେ ହିଁ ଅଲଗା ଯୋଉ ତିନିଟା ରହିଲା ସେଥିରେ ଯେତେ କ୍ଷତି ହୁଏ ନା, ଶ୍ରୀମଦରେ ଅଧିକା, ସେଥିରେ ହିଁ ଦ୍ୟୁତ ପାନ ସୁନା ତାକୁ ଆଶ୍ରୟ କରନ୍ତି। ଧନ ରହିଲେ ହିଁ ଜଣେ ଅସତ ପଦକୁ ବହୁତ ଶୀଘ୍ର ଚାଲିଯାଏ, ବା ପଦବୀ ରହିଲେ ବି ଧନ ଦ୍ୱାରା ଯେତେ କ୍ଷତି ହୁଏ, ଅଲଗା କୋଉ ଦ୍ୱାରା ହୁଏ ନା। ମୁଁ ଚିକିତ୍ସା କରି ଭଗବାନ କହୁଛନ୍ତି, ସଦବୈଦ୍ୟ ଭଗବାନ, ଦୋଷକୁ ଦୋଷ ଗୁଡ଼ାକୁ ଯଦି କଣ କୁହନ୍ତି, ଭକ୍ତିଦାନ ଠାକୁର ଗୁରୁଦେବ ସେଟା କୁହନ୍ତି, ଚିକିତ୍ସକ ପାଖରେ ରୋଗ ରୋଗକୁ ଆମେ ଫାଙ୍କିବା। ତୁମେ ଯିବ ଡକ୍ଟର ପାଖକୁ, ଡକ୍ଟର ପାଖରେ ଯାଇ ରୋଗକୁ ଫାଙ୍କିବ, ତୁମର କଣ ଗ୍ୟାସ ହଉଛି କି, କଣ କହିବ, ନା ଆଜ୍ଞା ମୋ ଦେହ ଭଲ ଅଛି, ତାକୁ ଯାଉଛ କାହିଁକି, ଯେ ଚିକିତ୍ସକ ଆଗରେ ଫାଙ୍କୁଛି ତାହେଲେ ତାର ରୋଗ ଭଲ ହବ, ତାର ଆଶା ନାହିଁ, ତାର ମୃତ୍ୟୁଟା ହଉଛି କେବଳ ଶେଷ। ସେଭଳିଆ ଯେ ସାଧୁ ଗୁରୁ ବୈଷ୍ଣବ ଭଗବାନଙ୍କ ପାଖରେ ତା ରୋଗକୁ ସିଏ ଲୁଚଉଛି, ତା ଦୋଷକୁ ଲୁଚଉଛି, ତାର ଆଉ କଣ, ତାକୁ କିଏ ଭଲ କରିବ। ତେଣୁ ଗୋଟେ ଜଣେ ଯିବ, ସେ ଭଗବାନଙ୍କୁ ହିଁ ପ୍ରାର୍ଥନା କରି ଜଣାଏ ସବୁ, ତାର ଅନ୍ତରର, ତାର ଯୋଉ ସ୍ଥିତି, ତାର ଯୋଉ ଭାବନା, ସବୁ ଭଗବାନ କୃଷ୍ଣଙ୍କୁ ହିଁ ଜଣାଏ, ଗୁରୁ ବୈଷ୍ଣବଙ୍କୁ ହିଁ ଜଣାଏ। ଜଗତର ଲୋକ କଣ ଆମର ଅନ୍ତର ଭାବକୁ ଦେଖିପାରୁନାହାନ୍ତି ବୋଲି କଣ କୃଷ୍ଣ ଜାଣିପାରୁନାହାନ୍ତି ନା କଣ, ଲୁଚେଇବା କାହାକୁ? ଆମେ ଭାବୁଛେ ମୁଁ ଲୁଚେଇ ଦେଉଛି, କୌଣସି ଜିନିଷ ଅଛପା ନାହିଁ, ଅଛପା ଜଗତକୁ ଅଛି, ଜଗନ୍ନାଥଙ୍କୁ ନାହିଁ, ଭଗବାନଙ୍କୁ ନାହିଁ, କୌଣସି ଜିନିଷ ଆମେ ଲୁଚିକି ରହିନି। ଦେବାଦେବୀ ସମସ୍ତେ ଆମ ଅନ୍ତର ଭିତରେ ସମସ୍ତେ ଦେବତା ଦେବତା ପରମାତ୍ମା ଅଛନ୍ତି, ମାନେ ଦେବାଦେବୀ ମାନଙ୍କର ଅବସ୍ଥାନ ବି ଅଛି, ସେମାନେ ସବୁ ଜାଣିଛନ୍ତି। ରୋଗର ଚିକିତ୍ସା ଯୋଉ କରାଯିବ ସଦ୍ବୈଦ୍ୟ ଭଗବାନ ଗୁରୁ କୃଷ୍ଣ ସଦ୍ବୈଦ୍ୟ, ସେ ଚିକିତ୍ସା କରିବେ। ଭଗବାନ କହୁଛନ୍ତି ଯେହେତୁ ଇନ୍ଦ୍ର ମୋର ଭକ୍ତ, ତାର ଏ ଦୋଷ ଆସିଛି, ମୁଁ ତାର ଚିକିତ୍ସା କରିବି। କଣ ଚିକିତ୍ସା କରିବେ? ତସ୍ମାତ୍ ଶରଣଂ ଗୋଷ୍ଠଂ ମନ୍ନାଥଂ ମତ୍ପ୍ରତି ଗ୍ରହଂ ଗୋପୟେ ସ୍ୱାତ୍ମଯୋଗେନ ସୋହଂ ମେ ବ୍ରତାହିତଂ। ଅତେ ମୋର ଅଧୀନସ୍ଥ ରକ୍ଷିତ ଗୃହ ସ୍ୱରୂପ ବ୍ରଜକୁ ସ୍ୱଶକ୍ତି ଯୋଗରେ ମୁଁ ରକ୍ଷା କରିବି। ମୋର ଗୋଷ୍ଠ ରକ୍ଷଣ ରୂପ ବ୍ରତ ହିଁ ମୁଁ ଗ୍ରହଣ କରିଅଛି, ମୁଁ ଗୋଷ୍ଠ ରକ୍ଷଣ ରୂପ ବ୍ରତ ହିଁ ଗ୍ରହଣ କରିଅଛି। ଭଗବାନ ଗୋବର୍ଦ୍ଧନ ଧାରଣ କରିବା ପୂର୍ବରୁ ଏଇ ଶ୍ଳୋକଟି ପାଠ କରିଛନ୍ତି, ଏ କଥା ହିଁ କହିଛନ୍ତି। ତସ୍ମତ୍ ମତ୍ ଶରଣମ୍ ଗୋଷ୍ଠମ୍ ଗୋଷ୍ଠମ୍ ଗୃହମ୍, ଏ ବ୍ରଜ ହେଉଛି ମୋର ଘର। ତସ୍ମତ୍ ଶରଣମ୍ ଗୋଷ୍ଠମ୍ ମନ୍ନାଥ ମତ୍ ପ୍ରତିଗ୍ରହ, ବ୍ରଜବାସୀମାନେ ବ୍ରଜର ସମସ୍ତେ କୃଷ୍ଣଙ୍କୁ ହିଁ ଆଶ୍ରୟ କରିଥିଲେ, କୃଷ୍ଣଙ୍କୁ ନାଥ ବୋଲି ଜାଣିଥିଲେ। ଭକ୍ତିଟା ଭକ୍ତିଟା କଣ, ରହସ୍ୟଟା କଣ? ଭଗବାନଙ୍କ ଉପରେ ପୂର୍ଣ୍ଣ ଆଶ୍ରୟ, ଆଶ୍ରୟଟା ଦେଲେ ତମେ ପୂର୍ଣ୍ଣ ହେଇପାରୁନି, ତମର ଭରସା ଦେଲେ ପୂର୍ଣ୍ଣ ଭଗବାନଙ୍କ ଉପରେ ନାହିଁ। ଆଉ ତୁମେ ଯାହା ଯେଉଁ ଜିନିଷଟା କରୁଛ ସେଟା କଣ ଆଶ୍ରୟ, ପୂର୍ଣ୍ଣତା କେମିତି, ଭକ୍ତିରେ ପୂର୍ଣ୍ଣତା କେମିତି ଆସି? ଯେଉଁଟା ଭଗବାନଙ୍କର ପୂର୍ଣ୍ଣ ଆଶ୍ରୟ ନାହିଁ, ସେ ଭଗବାନଙ୍କୁ ଭକ୍ତି କରୁଛି କିନ୍ତୁ ଆଶ୍ରୟ ତାର ଅଲଗା ଅଛି। ଆଶ୍ରୟ କଣ? ତାର ଭରସା ଯାହାକୁ କୁହନ୍ତି, ତା ଭରସାଟା ନାହିଁ। ଜଣେ ସାଧୁ ହେଇଛି, ତାର ଭରସା ମନ୍ଦିର ଉପରେ ନାହିଁ, ଭଗବାନଙ୍କ ଉପରେ ନାହିଁ। ଆଉ ଟଙ୍କା ପଇସା ନ ରଖିଲେ ମୋତେ କିଏ ପଚାରିବ? ଜଣଙ୍କର ଏଇ ବିଶ୍ୱାସ, ମୁଁ ବୁଢା ହେଇଗଲେ ମୋତେ କିଏ ପଚାରିବ? ତାହେଲେ ସେ କଣ ହେଲା? ତାର ଭରସା, ତାର ଆଶ୍ରୟଟା ଠିକ ନାହିଁ। ଯାହାର ଆଶ୍ରୟଟା ଠିକ ନାହିଁ ସେ ତ ହଇରାଣ ହବ ଆଉ, ଆଶ୍ରୟ ଆଲମ୍ବନଟା ତାର ଠିକ ନାହିଁ, ରହୁନି ନା, ସେ ଅସୁବିଧାରେ ପଡିବ। ପାଣ୍ଡବମାନଙ୍କର ଆଉ ତାଙ୍କର ପାଣ୍ଡବମାନଙ୍କର ଯୋଉ ସଫଳତାର କାରଣଟା କଣ? ତାଙ୍କ ଆଶ୍ରୟଟା ଦୃଢ଼, ଦୃଢ଼ ଆଶ୍ରୟ, ସେ ବଂଶର ସମସ୍ତେ ମାନେ ଦୃଢ଼। ବିପଦ କେତେ ଆସିଛି କିନ୍ତୁ ଆଶ୍ରୟଟା ତାଙ୍କ ଭଗବାନ ଧରିଛନ୍ତି। ଆମର କଣ, ଆମର ସବୁ ବୁଦ୍ଧି ଜ୍ଞାନ କୌଶଳ ଉପାୟ ବହୁତ ଜିନିଷକୁ ଧରି ଖାଲି କୃଷ୍ଣଙ୍କ ଉପରେ ଖାଲି ଥାପଡ଼ ମରା ହଉଛି, ଆଶ୍ରୟ ଭଗବାନଙ୍କ ଉପରେ ପୂର୍ଣ୍ଣ ନାହିଁ। କୃଷ୍ଣ ମୋତେ ରକ୍ଷା, କୃଷ୍ଣ ମୋର ରକ୍ଷା, କୃଷ୍ଣ ମୋର ପାଲ, କୃଷ୍ଣ ମୋତେ ରକ୍ଷା କରିବେ, କୃଷ୍ଣ ମୋତେ, ଏ ତ ଶରଣାଗତର ମୁଖ୍ୟ। ଆଉ କଣ, ଶରଣାଗତର ଯଦି କିଛି ଦୁଇଟା ଜିନିଷ ଥାଏ ସେଟା ହଉଛି ଦୁଇଟା, କୃଷ୍ଣ ମୋର ରକ୍ଷକ, କୃଷ୍ଣ ମୋର ପାଲକ, ଆଉ ଜଗତର ମୋର କେହି, ତୁମେ ତ ରକ୍ଷକାର ପାଲକ ଆମାର, ତୁମାର ଚରଣ ବିନା ଆଶା ନାହିଁ। ବାସ ଦୁଇଟା ଦୁଇଟା ପଦରେ ସେ ପୁରା ସଭା ସମାଧାନ କରିଦେଲେ। ଯୋଉ ଶରଣାଗତି କଣ ଲୋକ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି, ସେ ଦୁଇଟା ଦୁଇଟା ପଦ ଲାଗିଦେଲେ, ବାସ ସେଥିରେ ଶେଷ, ଆଉ କିଛି ବେଶୀ ଦରକାର ନାହିଁ। ଭକ୍ତିମଣ ଠାକୁର, ତୁମେ ତ ରକ୍ଷକାର ପାଲକ ଆମାର, ତୁମାର ଚରଣ ବିନା ଆଶା ନାହିଁ। ଦୁଇଟା ଏଇ ଷ୍ଟେଜକୁ ଯିଏ ଚାଲିଲା ସେ ଶରଣାଗତ ଆସିଗଲା, ଆଉ ତାକୁ ହିଁ ଭଗବାନ ରକ୍ଷା କରିବେ। ମତ୍ ଶରଣମ୍ ମତ୍ ଗୋଷ୍ଠମ୍, ଏଇଠି କହିଲେ ମତ୍ ଶରଣମ୍, ତସ୍ମାତ୍ ଶରଣମ୍ ଗୋଷ୍ଠମ୍ ମନ୍ନାଥମ୍ ମତ୍ ପ୍ରତିଗ୍ରହ, ମୁଁ ସେମାନଙ୍କର ନାଥ, ସେମାନଙ୍କୁ ସୁରକ୍ଷା ଦେବା ମୋର କର୍ତ୍ତବ୍ୟ। ଆମେ ଭଗବାନଙ୍କ ପାଖରୁ ଭକ୍ତି ପାଇବା ପାଇଁ ଚାହୁଁଛେ ବା ସୁରକ୍ଷା ପାଇବା ପାଇଁ ଚାହୁଁଛେ, ଭଗବାନ ଜାଣିଛନ୍ତି ଆମେ କେତେ ତାଙ୍କ ଉପରେ ନିର୍ଭର କରୁଛେ। ଆମ ଆମ ସାଇଡ଼ଟାକୁ କେବଳ ଦେଖୁଛେ, ସରି ଭଗବାନଙ୍କ ସାଇଡ଼ଟାକୁ ଦେଖୁଛେ, ଆମ ସାଇଡ଼ଟାକୁ ଭୁଲି ଯାଉଛେ। ଭଗବାନ କାହିଁ କୃପା କଲେନି, ମୁଁ ଏତେ ଦିନ ଭଜନ କଲି, ମୁଁ ଏତେ ଦିନ ଡାକିଲି, ମୁଁ ଏମିତି କଲି, ଭଗବାନ ମୋତେ କାହିଁ କଲେ? ତୁମେ ଭଗବାନଙ୍କ ସାଇଡ଼ଟାକୁ ଦେଖୁଛ, ଭଗବାନ କଣ କରୁଛନ୍ତି, କି ତୁମ କାମଟା ତୁମେ ଦେଖୁଛ କି? ତୁମର ଆଶ୍ରୟଟା କେମିତି ରହିଛି ଭଗବାନଙ୍କ ପ୍ରତି? ଭଗବାନ ସେଟା ଜାଣିଛନ୍ତି ନା, ତାଙ୍କୁ ସେ କଣ ଠକିବେ କାହାକୁ? ନିଜର ଆଶ୍ରୟ ହିସାବରେ ହିଁ ତୁମକୁ ଫଳ ମିଳିବ। ଆମର ଆଶ୍ରୟ ଭଗବାନ ପ୍ରତି ଯେମିତି ରହିବ, ଭଗବାନଙ୍କର ଆଶ୍ରୟ ଆମ ପ୍ରତି ସେମିତି ତୁମକୁ ପ୍ରତି ଦିଅନ୍ତି। ତୁମେ ଯଦି 50% ଭଗବାନଙ୍କୁ ବିଶ୍ୱାସ କରୁଛ, ଭଗବାନ 50% ତୁମକୁ ବିଶ୍ୱାସ କରି ଫଳ ଦେବେ, ତୁମେ 100% ଆଶା କେମିତି କରୁଛ? ତସ୍ମାତ୍ ଶରଣମ୍ ଗୋଷ୍ଠମ୍ ମନ୍ନାଥ ମତ ମନ୍ନାଥ ମତ ପ୍ରତିଗ୍ରହ, ମୁଁ ସେମାନଙ୍କର ନାଥ। ବ୍ରଜବାସୀମାନଙ୍କର ଏଇଟା ଥିଲା, ଏତେ ବ୍ରଜବାସୀମାନେ ତ ନିତ୍ୟ ସିଦ୍ଧ ପାର୍ଷଦ, ପୁଣି ବି ଆମମାନଙ୍କ ପାଇଁ ଶିକ୍ଷା ହଉଛି ଯେ କୁହନ୍ତି କୃଷ୍ଣ ରକ୍ଷ କୃଷ୍ଣ ପାଳ। ତୃତୀୟ ଭାବନା କିଛି ରହିବନି, ନିଜର ବୁଦ୍ଧି ନିଜର ଜ୍ଞାନ ନିଜର ବଳ ବା ଅନ୍ୟ ଆଶ୍ରୟ ବି, ଅନ୍ୟ ଆଶ୍ରୟ ବି ଅନ୍ୟ ଦେବାଦେବୀର ଆଶ୍ରୟ, ଧନାଶ୍ରୟ, ପଦବୀ ଆଶ୍ରୟ, ଜନାଶ୍ରୟ, ଇଏ କେବେ ବି ଭକ୍ତିର ଅନୁକୂଳ ନୁହେଁ। ଅନ୍ୟ ଉପରେ ଭରସା ମାନେ ଗୁରୁକୃଷ୍ଣ ଉପରେ ତୁମର ଭରସା ରହିବ ନାହିଁ। ଯେମିତି ଗୋସାଇମାନେ ସବୁ ଗୃହ ତ୍ୟାଗ କରିକି ଆସିଲେ, ତାଙ୍କ ତ ଧନ ଥିଲା, ସେ ଧନକୁ ଛାଡ଼ି ଦେଇ ପଳେଇଲେ ନାହିଁ, ଧନ ଧରି ଆସିଥାନ୍ତେ, ସେ ଧନକୁ ସବୁ ଆଣିକି ଭଗବାନ ସେବା, ଆମେ ଆମେ କ'ଣ ଆମେ ଭଗବାନଙ୍କ ସେବାରେ ଲଗେଇବି। ସେମାନେ କାହିଁ କ'ଣ, ସେମାନଙ୍କ ଜାଣିନଥିଲେ କି ସେମାନେ ଏଇଟା କାହିଁ କରୁନଥିଲେ? ସେମାନେ ଅନନ୍ୟ ଶରଣାଙ୍ଗତ ଥିଲେ, ସେ କାହା ଉପରେ ଆଶ୍ରୟ କରିବା ପାଇଁ ଚାହୁଁନଥିଲେ। ମୋ ଉପରେ ଧନ ରହିଲା ମାନେ ଭଉଣୀ, ମୋ ପାଖରେ ଧନ ରହିଲା ମାନେ ଭଉଣୀ କାହା ଉପରେ ଆଶ୍ରୟ କରିବି? ଧନ ଉପରେ ବିଶ୍ୱାସ କରିଦେବି। ମୋ ପାଖରେ ଯଦି କିଛି ଗୋଟେ ଆଶ୍ରୟ ରହିଯିବ, ଭଗବତ ଆଶ୍ରୟଟା ପୂର୍ଣ୍ଣ ହବନି। ସେଥିପାଇଁ ଭକ୍ତ ନିଷ୍କିଞ୍ଚନ କେମିତି ହୁଏ? ସେ ଏଥିପାଇଁ ଜ୍ଞାନ ବୁଦ୍ଧି ବଳ ସେ କାହା ଉପରେ ଆଶ୍ରୟ କରେନି, ନିଜର ବୁଦ୍ଧି ଉପରେ ଆଶ୍ରୟ କରେନି। ବହୁତ ଲୋକ ନା ନିଜ ବୁଦ୍ଧିଟାକୁ ଆଶ୍ରୟ କରନ୍ତି, ମୋ ବୁଦ୍ଧି ମୁଁ ଏଇଟା କରିଦେଲେ ଏମିତି ହେଇଯିବ। ତୁ ଯଦି ବୁଦ୍ଧି ଉପରେ ଆଶ୍ରୟ କରି, ତମ ବୁଦ୍ଧି ଭଗବାନଠୁ ଦୂରେଇ ନବ, ତମ ବୁଦ୍ଧି ଭଗବାନଠୁ ଦୂରେଇ ନବ, ତୁ ଧନ ଉପରେ ଆଶ୍ରୟ କର, ଧନ ତୁମକୁ ଭଗବାନଠୁ ଦୂରେଇ ନବ, ତୁମେ ଜ୍ଞାନ ଉପରେ ଆଶ୍ରୟ କରିବ, ସେ ଜ୍ଞାନ ତୁମ ଭଗବାନଠୁ ଦୂରେଇ ନବ। ଯେଉଁ ଯେଉଁମାନଙ୍କର ଆଜି ଶରଣାଗତିର କ୍ଷୁର୍ଣ୍ଣତା ହେଇଛି ବା ଶରଣାଗତି ଦୂରେଇ ଯାଇଛନ୍ତି, ତାର ତାତ୍ପର୍ଯ୍ୟ ହେଲା ସେ ଯାହା ଯାହା ଉପରେ ଆଶ୍ରୟ କରିଛନ୍ତି ତାକୁ ସେ ଯେଉଁ ବସ୍ତୁ ଦୂରେଇ ନେଇଯାଇଛି। ଜଣେ ଧନ ଉପରେ ଆଶ୍ରୟ କଲା, ସେ ଧନ କ'ଣ କରେ? ଭଗବାନଠୁ ତୁମକୁ ଦୂରେଇ ନବ। ତୁମେ ଜ୍ଞାନ ଉପରେ ଆଶ୍ରୟ କରିବ, ଜ୍ଞାନ ତୁମକୁ ଭଗବାନଠୁ ଦୂରେଇ ନବ। ଆଶ୍ରୟ କେବଳ ଭଗବାନ ରହିବେ, ଆଉ କିଏ ନୁହନ୍ତି। ପୂର୍ଣ୍ଣ ଆଶ୍ରୟ, ପୂର୍ଣ୍ଣ ଭଗବାନଙ୍କ ଉପରେ ଶରଣାଗତି। କୃଷ୍ଣ ସେ କଥା ହିଁ କହୁଛନ୍ତି, ଇନ୍ଦ୍ରଙ୍କର ମୁଁ ଚିକିତ୍ସା କରିବି, ଆଉ ସୁରକ୍ଷା କାହାକୁ ଦେବି? ବ୍ରଜବାସୀମାନଙ୍କୁ। ବ୍ରଜବାସୀମାନେ କ'ଣ ଏଠି କହୁଛନ୍ତି, ତସ୍ମାତ୍ ଶରଣମ୍ ଗୋଷ୍ଠମ୍ ମସ୍ତାନ ମତ ପ୍ରତିଗ୍ରହମ୍, ମୁଁ ସେମାନଙ୍କୁ ରକ୍ଷା କରିବି। ଗୋପୟ ସ୍ୱାତ୍ମଯୋଗେନ ସୋହମ୍ ମେ ବ୍ରତ ଆହିତମ୍, ମୋର ଏଟା ବ୍ରତ, ଭକ୍ତକୁ ରକ୍ଷା କରିବା, ଶରଣାଗତ ଭକ୍ତକୁ ରକ୍ଷା କରିବା ହେଉଛି ବ୍ରତ ଭଗବାନଙ୍କର। ଯଦି ଆମେ ବ୍ରତ କରୁଛେ, ଆମର ସଂକଳ୍ପ, ବ୍ରତ ଅର୍ଥ ସଂକଳ୍ପ, ଆମେ ଗୋଟେ ସଂକଳ୍ପ କରୁଛୁ ମୁଁ ଏହା କରିବି ତାହା କରିବି ତାହା କରିବି, ଯଦି ଆମେ ଷୋଳମାଳା ଜପ କରିବା, ଆମର ଏଇଟା ବ୍ରତ, ଏକାଦଶୀ ବ୍ରତ, ଗୁରୁ ବିଷ୍ଣୁଙ୍କର ସେବା କରି ଆମର ବ୍ରତ ଯେମିତି ଆମେ ନେଇଛେ, ଭଗବାନଙ୍କର ଗୋଟେ ବ୍ରତ ଅଛି। ଭଗବାନଙ୍କ ବ୍ରତ କ'ଣ? ଶରଣ ଲଇବେ ଯାଇ ଅବଶ୍ୟ ତାର ଦେଇ ରଖିବେ ତୁମର ଏ ବିଶ୍ୱାସ, ତାହାର ଏ ବିଶ୍ୱାସ, ଯିଏ ଶରଣ ନବ ଭଗବାନଙ୍କର ଅବଶ୍ୟ କୃଷ୍ଣ ତାକୁ ରକ୍ଷା କରିବ, ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ। ଏଠି ଭଗବାନ କୃଷ୍ଣ ଏଇଟା ଅବଶ୍ୟ ମୁଁ ରକ୍ଷା କରିବି, ଏଇଟା ମୋର ବ୍ରତ। ଶାସ୍ତ୍ରରେ ଭଗବାନ କେବେ ହେଲେ କୌଣସି ଜିନିଷକୁ ଭକ୍ତ ଠାରୁ ଭକ୍ତ ପାଖରେ ଲୁଚେଇକି ରଖିନାହାନ୍ତି କୌଣସି ଜିନିଷ। ନିଜର ବାପା ମା, ନିଜର ବନ୍ଧୁ ବାନ୍ଧବ, ଯିଏ ଜଗତର ତୁମର ପ୍ରିୟ ବୋଲି କହୁଛ, ଯିଏ ଯେତେ ଜଣ ବ୍ୟକ୍ତି ଅଛନ୍ତି, ସେ କିଛି ନା କିଛି ଲୁଚେଇକି ରଖିଛନ୍ତି, ସବୁ କଥା କହିନାହାନ୍ତି କି? ସମସ୍ତେ କିଛି ନା କିଛି ତୁମ ପାଖରେ ଲୁଚେଇକି ରଖିଛନ୍ତି, ତାଙ୍କର ଧନ ହଉ, ତାଙ୍କର ଜ୍ଞାନ ହଉ, ତାଙ୍କର ଯେକୌଣସି ଜିନିଷ ହଉ, ସେ କିଛି ଲୁଚେଇକି ରଖିଛନ୍ତି। ଭଗବାନ କେବେ ଲୁଚେଇକି କିଛି ରଖିଲା? ସବୁ କହିଦେଇଛନ୍ତି ଭକ୍ତ ପାଖରେ, ଭଗବାନଙ୍କୁ ନିଜେ କହିଦେଉଛନ୍ତି ଏଇଟା ମୋର ବ୍ରତ। ଏହା କହିବା ଦ୍ୱାରା ଭକ୍ତ କ'ଣ କହୁଛନ୍ତି? ଭକ୍ତ ପୂର୍ଣ୍ଣ ମୋର ଶରଣାଗତ ହବା ଦରକାର, ମୁଁ ତାକୁ ସୁରକ୍ଷା ଦେବି, ସେ କାହିଁକି ଅନ୍ୟ ଚିନ୍ତା କରୁଛି, ସେ କାହିଁକି ଦେହ ଚିନ୍ତା କରୁଛି, କାହିଁକି ଅଲଗା ଧନ ଚିନ୍ତା କରୁଛି, ଚିନ୍ତାଟା କାହିଁକି, ଜଣଙ୍କର ଚିନ୍ତାଟା କାହିଁକି ଅଧିକା ଆସୁଛି? ତାର ବୁଦ୍ଧିଟା ସିଏ ତଳେ ସେ ନିଜେ ଲଗେଇବ, ତାର ସଫଳ ବିଫଳତା ପାଇବ, ସେ ଚିନ୍ତା କରିବ, ସେ ଭଗବାନ ଉପରେ ନିର୍ଭର କରିବ, ଭଗବାନ ତାକୁ ଯେଉଁ ବୁଦ୍ଧି ଦେବେ ସେଥିରେ ସୁଖ ଦୁଃଖରେ ସେ କିଛି ସେଥିରେ ପ୍ରଭାବିତ ହବନି। ମୋ ପ୍ରଭୁ ପାଖରୁ ଆସିଲା, ସୁଖ ହେଲା ବେଳେ ଦୁଃଖ ହେଲା ବେଳେ ମୁଁ ତ ତାଙ୍କ ଉପରେ ନିର୍ଭର କରୁଛି। ଗୋପୟ ଗୋପୟ ସ୍ୱାତ୍ମଯୋଗେନ ସୋ ଆତ୍ମଯୋଗେନ, ମୁଁ ନିଜର ଆତ୍ମଯୋଗ ଯୋଗମାୟା ଶକ୍ତି ଦ୍ୱାରା ମାନେ ନିଜ ଶକ୍ତି ଦ୍ୱାରା ମୁଁ ରକ୍ଷା କରିବି। କାହିଁକି ଏମିତି ରକ୍ଷା କରିବି ନା? ସେମାନେ ମୋର ଶରଣାଗତ, ଭଗବାନଙ୍କର ଶରଣ ଯିବା ଦରକାର। ଶରଣ କୌଣସି ଆଂଶିକ ହବା ଉଚିତ ନୁହେଁ, ସର୍ତ୍ତମୂଳକ ହବା ଉଚିତ ନୁହେଁ, ବା କୃତ୍ରିମ ଢଙ୍ଗ ଯାହା କୁହନ୍ତି ଢଙ୍ଗ ଦେଖିବା ଉଚିତ ନୁହେଁ। ଭଗବାନଙ୍କର ଯେଉଁ ଶରଣଟା ଏଇଟା ସ୍ୱାଭାବିକ ହବା ଦରକାର। ସ୍ୱାଭାବିକ ଆମର ଯଦି ସ୍ୱାଭାବିକ ଭାବରେ ଭଗବାନଙ୍କର ଆମେ ଶରଣ ନ ଯାଇପାରିଲେ, ପାପିଟେ ହଉ ଦୋଷୀ ହଉ ଆମର ଯେଉଁ ଥାଉ, ମୁଁ ଭଗବାନ ଆପଣଙ୍କର ସ୍ୱାଭାବିକ, ଏଟା ଅନ୍ତରୁ, ଏଟା ପ୍ରବଚନର କଥା ନୁହେଁ କି ମୁଖରେ ବହୁତ ଲୋକଙ୍କ ମୁଖରେ ଏଟା କହିବାର କଥା ନୁହେଁ। ଭଗବାନ ଗୁରୁ ବୈଷ୍ଣବଙ୍କର ଶରଣ ସେଟା ଜଣେ ଅନ୍ତରୁ, ଭଗବାନଙ୍କ ତାର ମାନସିକ ମାନସିକ ସ୍ତରରୁ ସେ ପ୍ରସ୍ତୁତ ହେଇକି ଭଗବାନଙ୍କର ଶରଣ ଯାଉଛି। ନହେଲେ ବୁଦ୍ଧିର ପ୍ରଭାବଟା ରୋକିବ କେମିତି? ତୁମର ବୁଦ୍ଧି ଅଛି ନା, ତୁମ ବୁଦ୍ଧି ତୁମକୁ ଯେଉଁ ବାଟେ ଟାଣି ନେଇ ପଳେଇବ। ଯେତେବେଳେ ଭଗବାନଙ୍କର ଶରଣ ନବ ସେତେବେଳେ ତା ମୁଁ ଭଗବାନଙ୍କର ଶରଣ ନେବି, ସେ ବୁଦ୍ଧି ଆଗେ ସ୍ଥିର କରିବ ନା ମୁଁ ଭଗବାନଙ୍କର ଶରଣ ନେବି। ହେଲେ ତୁମ ଖାଲି କହିଦେଲେ ତ ଶରଣ ନେବି ହବନି, ତ ବୁଦ୍ଧିରେ ତ ଅଛି ନା, ତ ବୁଦ୍ଧିରେ ତ କାର୍ଯ୍ୟ କରିବ। ପୁଣି ଶରଣ କେମିତି ଗଲା? ଯିଏ ଶରଣ ଗଲା ସେ କାହା ବୁଦ୍ଧିରେ ଚାଲିବ? ତୁମେ ଯାହାର ଶରଣ ଯିବ ତା ବୁଦ୍ଧିରେ ଚାଲିବ ନା? ଆଉ ଆମେ ଭଗବାନଙ୍କର ଶରଣ ଯାଇନେ, ଯଦି ଆମେ ଭଗବାନଙ୍କ ଶରଣ ଯାଇ ତାହେଲେ ଆମ ନିଜ ବୁଦ୍ଧିରେ କେମିତି ଚାଲିଛି? ଆଉ ନିଜ ବୁଦ୍ଧିରେ କେମିତି ତୁମେ ଚାଲୁଛ? ଶୁଦ୍ଧ ବୁଦ୍ଧି ଆସୁନି, ଶୁଦ୍ଧ ବୁଦ୍ଧି ଆସିଗଲେ ଜାଣିଦେବ ସଫଳ କ'ଣ ବିଫଳ କ'ଣ। ଶୁଦ୍ଧ ବୁଦ୍ଧିରେ ଆସିଗଲେ ତୁମେ ଜାଣିଦେବ ନିଜେ ନିଜକୁ ନିଜେ ଡିସ୍କ୍ରିମିନେଟ୍ କରିଦେବ। ଆମେ ଯାହାର ଶରଣ ଯାଏ ତାଙ୍କ ବୁଦ୍ଧିରେ ଚାଲିବା ନା? ଆଉ ଆମେ ଗୁରୁଙ୍କର ଶରଣ କାହିଁକି ଯାଉଛି? କାହିଁକି ଗୁରୁ ଗ୍ରହଣ କରିବା? ଗୁରୁ ଗ୍ରହଣ କରିବା ଗୁରୁଙ୍କ ବୁଦ୍ଧିରେ ଚାଲିବାନି, ନିଜ ବୁଦ୍ଧି ଖର୍ଚ୍ଚ କରିବା, ଭଗବାନଙ୍କୁ ଭଜନ କରିବା ନିଜ ବୁଦ୍ଧିରେ ଚାଲିବା। ଏ କେଉଁ ପ୍ରକାର? ଏ ତ କଳିଯୁଗର, ଏଟା କଳିଯୁଗର ଭକ୍ତ, ଇଏ କଳିଯୁଗର ଭକ୍ତି ହେଲା ଏହା। ଯେମିତି କଳିଯୁଗ ସରକାରକୁ ଠକୁଛନ୍ତି, ଲୋକ ବ୍ରାଣ୍ଡ ନେଇ ଚାଲି ଆସୁଛନ୍ତି, ବାସ ତାଙ୍କର କମ୍ପାନୀ ISI ବ୍ରାଣ୍ଡ ନେଇ ଆସିଲେ ତାଙ୍କ କମ୍ପାନୀ ତାର ଭେଜାଲ ଆରମ୍ଭ କଲେ। ବର୍ତ୍ତମାନ ସେଇଆ ଶିଷ୍ୟ ହେବେ, ଗୁରୁଙ୍କର ବୁଦ୍ଧିରେ ଚାଲିବେନି, ତାଙ୍କ ନିଜ ବୁଦ୍ଧି ରହିବ। ଭଗବାନଙ୍କର ଭକ୍ତ ହେବେ, ଭଗବାନଙ୍କ ନିୟମ ହିସାବରେ ଚାଲିବେନି, ନିଜ ଇଚ୍ଛାରେ ଚାଲିବେ। ଏଇ ତ ହଉଛି କଳିଯୁଗ। ଆଉ କଳିଯୁଗ ଆଉ କ'ଣ? ଶରଣାଗତି କେମିତି ହେଲା? ଭଗବାନଙ୍କର ଶରଣାଗତିଟା କେମିତି ହେଲା? ଇଏ ହେଇପାରିଲାନି। ଆଉ ଭଗବାନ ତୁମକୁ କାହିଁକି ସୁରକ୍ଷା ଦେବେ? ଯଦି ଯେଉଁ ଆଶା କରୁଛି ଭଗବାନ ମୋତେ ସୁରକ୍ଷା ଦେବେ, କାହିଁକି ତୁମକୁ ସୁରକ୍ଷା ଦେବେ? ତୁମେ କ'ଣ ଭଗବାନ ନୀତି ହିସାବରେ ଚାଲିଛ କି? ଗୁରୁ ବୈଷ୍ଣବ ନୀତି ହିସାବରେ ଚାଲିଛ କି? ଭଗବାନ ଶାସ୍ତ୍ରରେ କୌଣସି କଥା ଲୁଚେଇକି ରଖିନାହାନ୍ତି, ସମସ୍ତେ ଲୁଚେଇକି ଦେବାଦେବୀ ମଣିଷ ସମସ୍ତେ ଲୁଚେଇକି କିଛି ରଖିଛନ୍ତି। ଭଗବାନ କେବେ ଲୁଚେଇକି ରଖିନାହାନ୍ତି। ଗୋଟେ ମନୁଷ୍ୟକୁ ନିଜର କରିବା ପାଇଁ ଭଗବାନ ସବୁକିଛି କହିଦେଇଛନ୍ତି। ଜଣେ ଭକ୍ତ, ବିଶେଷ କରି ମନୁଷ୍ୟ ମାନେ ଭକ୍ତ, ସେ ମୋର ନିଜର ମୋର ଶରଣାଗତ ହଉ, ଏଠି କେମିତି କହୁଛନ୍ତି? ଗୋପେ ସ୍ୱାତ୍ମଯୋଗେନ ସ୍ୱୟଂ ବ୍ରତ ଆହିତ, ଏଟା ହଉଛି ମୋର ବ୍ରତ, ମୁଁ ରକ୍ଷା କରିବି। ଭଗବାନ ଗୀତାରେ ସେଭଳିଆ ବ୍ରତ କେତେ ଜାଗାରେ ବ୍ରତ କହିଦେଲେ ଭଗବାନ? କେମିତି କହିବେ କି? ଭଗବାନ କହିଲେଣି ଯୋଗକ୍ଷେମ ବାହାମ୍ୟ, କହିଦେଲେ ନା ବ୍ରତ ଭଳିଆ ମୁଁ ରକ୍ଷା କରିବି, ତାର ଯୋଗକ୍ଷେମ ଦାୟିତ୍ୱ ନେବି। ଭଗବାନଙ୍କ ତରଫରୁ ଭଗବାନ କୌଣସି ଜାଗାରେ କୌଣସି ଜିନିଷକୁ ତାଙ୍କର ଅନ୍ତରର କୌଣସି ଅନ୍ତଃକରଣରେ କୌଣସି କିଞ୍ଚିତ ଭାବନାକୁ ସେ ରଖିନାହାନ୍ତି, ସ୍ପଷ୍ଟ ସବୁ କରିଦେଇଛନ୍ତି। ଦୋଷ ହଉଛି ଆମର, ସବୁଠୁ ବଡ ଦୋଷ ହେଲା ବିଭିନ୍ନ ଉଦ୍ଦେଶ୍ୟରେ ବିଭିନ୍ନ ଭାବନାରେ ଆମର ଅନ୍ତର ହଉଛି ପୁରା ଦୂଷିତ, ଆଉ ସେ ଦୂଷିତ ଅନ୍ତଃକରଣରେ ଆମେ ଭଗବାନଙ୍କର ଭଜନ କରୁଛେ, ସେଥିପାଇଁ ଶରଣାଗତ ହେଇପାରୁନି। ବିଭିନ୍ନ ଉଦ୍ଦେଶ୍ୟରେ ପ୍ରଚୋଦିତ ହେଇକି ଆମେ କାର୍ଯ୍ୟ କରୁଛେ, ବିଭିନ୍ନ ଉଦ୍ଦେଶ୍ୟ, ମୁଖ୍ୟମାନ ଉଦ୍ଦେଶ୍ୟରେ, କିଏ ସମ୍ମାନ ଉଦ୍ଦେଶ୍ୟରେ, କିଏ ଜ୍ଞାନ ଉଦ୍ଦେଶ୍ୟରେ, କିଏ ଜଗତର ପ୍ରତିଷ୍ଠା ଉଦ୍ଦେଶ୍ୟରେ, କିଏ ଧନ ଉଦ୍ଦେଶ୍ୟରେ, ସବୁ ଭଗବତ ଅନୁଷ୍ଠାନ ସବୁ ହଉଛି। ଶରଣାଗତିଟା ହେଇପାରୁନି, ଶରଣାଗତିର ଭକ୍ତିର ପ୍ରାଣ ପ୍ରାଣ ସେଟା ହେଇପାରୁନି। ଆଉ ସେଟା ନହେଲେ ଭଗବାନ ତୁମକୁ କାହିଁ ସୁରକ୍ଷା ଦେବ? ଭଗବାନ ତ କହିଦେଉଛନ୍ତି ନା, ମୋର ମତ୍ ଶରଣ ତସ୍ମତ୍ ମତ୍ ଶରଣ ମତ୍ ଗୋଷ୍ଠ ମତ୍ ପରିଗ୍ରହ ଗୁପ୍ତ ସ୍ୱାତ୍ମଯୋଗେ ନା, ମୁଁ ରକ୍ଷା କରିବି ତାକୁ ଆତ୍ମଯୋଗତ, ଯିଏ ଶରଣାଗତ ହବ। ଆମେ ନିଜକୁ ଭଗବାନଙ୍କୁ ଅଲଗା କରି ରଖିଛେ, ଭଗବାନ କେବେ ଆମକୁ ଅଲଗା କରି ରଖିନାହାନ୍ତି। ଭଗବାନ ଅଲଗା କରିକି ରଖିଥାନ୍ତି ନିଜକୁ, ତାହେଲେ ସେସବୁ ଏଇ କି ପଏଣ୍ଟ ଗୁଡ଼ା କହିନଥାନ୍ତି? ଆମର ବୁଦ୍ଧିଟା ସବୁବେଳେ ଇଣ୍ଡିପେଣ୍ଡେଣ୍ଟଲି କାର୍ଯ୍ୟ କରୁଛି। ଶାସ୍ତ୍ର କାହିଁକି ଶ୍ରବଣ କରାଯାଏ? ଶାସ୍ତ୍ର ଶ୍ରବଣ କରାଯାଏ, ଶାସ୍ତ୍ର ଶ୍ରଦ୍ଧା କରାଯାଏ, ଏଥିପାଇଁ ଜାଣିବା ପାଇଁ। ଆରେ ଭଗବାନ କ'ଣ କହିଛନ୍ତି ଆଉ ମୁଁ କ'ଣ କରୁଛି? ଆଜିକାଲି ତ ଏହା ଉପରେ ଧ୍ୟାନ ଦିଆ ହେବନି ନା ବେଶୀ, ଏଇଟା ହେଉଛି ସମସ୍ୟା। ନିଜର ଶରଣାଗତିଟା ନିଜକୁ କୃତାର୍ଥ କରିବ, ଅନ୍ୟ ଅନ୍ୟ କିଏ କ'ଣ କଲା କିଏ କ'ଣ ନାହିଁ ସେଥିରେ କିଛି ବିଶେଷ ଆମର ଲାଭ ମିଳିବନି। ସିଏ କ'ଣ କରୁଛି, ତାର ଦୋଷ ସେଟା ଠିକ ସେଟା ଭୁଲ, ସେଥିରେ ତ ଆମର କ'ଣ ମିଳିବ? କାହାର ଦୋଷ? ତୁମେ ଜଗତରେ ଦେବତା ଦେବାଦେବୀମାନଙ୍କର ଦୋଷ ଅଛି, ସମସ୍ତଙ୍କର ଦୋଷ, ଜଗତରେ 14 ବ୍ରହ୍ମାଣ୍ଡ ଭିତରେ ତୁମେ ଯେଉଁଠି ଯେଉଁ ଗୋଟେ ଦୋଷ କିଛି ପାଇବ। ଆମର ସଫଳତା ପାଇବାର ଅଛି, ସୁରକ୍ଷା ରହିବାର ଅଛି, ଭକ୍ତି ପାଇବାର ଅଛି, ଆମକୁ ଶରଣାଗତ ହେବାକୁ ପଡ଼ିବ। କୃଷ୍ଣ ସଂକଳ୍ପ ନେଲେ ମୋର ଏଇଟା ହେଉଛି ବ୍ରତ, ଯେଉଁମାନେ ମୋର ଶରଣ ଯିବେ ମୁଁ ତାଙ୍କୁ ରକ୍ଷା କରିବି। ସେ ଶରଣାଗତଟା ଶିଖିବ କିଏ ନା ଯିଏ ଶରଣ ଯାଇଛି, ଯିବ କେବେ ଶରଣଗତା ଶରଣ ଶିଖିପାରିବନି। ଭଗବାନଙ୍କର ଯେଉଁ ଶରଣ ଯିବ କେବେ ସେ ଭଗବାନଙ୍କୁ ଭକ୍ତି କଲେ ବି ଶରଣ ଯାଇପାରିବନି। ତାର ବୁଦ୍ଧିଟା ସବୁବେଳେ କାର୍ଯ୍ୟ କରିବ, ତା ମନଟା ସବୁବେଳେ କାର୍ଯ୍ୟ କରିବ, ତା ପାଖରେ ଯାହା ରହିଛି ଧନ ବୁଦ୍ଧି ବଳ ଜ୍ଞାନ ଏମାନେ ସବୁ ସ୍ୱତନ୍ତ୍ର ହେଇକି ସବୁବେଳେ କାର୍ଯ୍ୟ କରିବେ। ଯିଏ ଶରଣାଗତ ହେଇଛନ୍ତି ତାଙ୍କର ନୀତି ଆଉ ଆଦର୍ଶ ତାଙ୍କର ବାକ୍ୟରେ ଆମେ ବିଶ୍ୱାସ କରି ଆମ ଜୀବନକୁ ସେଭଳି ଗଢ଼ିଲେ ଆମେ ଶରଣାଗତ ହେଇପାରିବା। ଶରଣାଗତ ଏମିତି କିଏ ପଢ଼ିକି ନିଜେ ନିଜେ ଶରଣାଗତ ହେଇପାରିବନି, ତୁମକୁ ସେ ନୀତି ଆଦର୍ଶ ଉପରେ ଚାଲିବାକୁ ପଡ଼ିବ, ତାହେଲେ ତୁମେ ଶରଣ ଭଗବାନଙ୍କ ଶରଣ ଯାଇପାରିବ। ଶ୍ରବଣ କୀର୍ତ୍ତନ ମାଧ୍ୟମରେ ସେ ଭାବନାଟା ଉଦୟ ହେବ। ହରେ କୃଷ୍ଣ ଜୟ ଗ୍ରନ୍ଥ ଶ୍ରୀମଦ ଭାଗବତ କି ଜୟ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ, ନିତାଇ ଗୌର ମାନିଲେ ହରେ ହରେ।